श्रीमद्भागवतम दशम स्कंद छयाध्याय श्लोक 32 10:46 32 जस्मिन् जनः प्राणवियोग काले जस्मिन् जनः प्राणवियोग काले क्षणं समावेश्य मनो अभिशुद्धम् क्षणं समावेश्य मनो अभिशुद्धम् निरुत्य कर्माश्रयमाशुजाति निरुत्य कर्माश्रयमाशुजाति परां गति ब्रह्मा मयोर्कवर्णः परांगति ब्रह्मा मयोर्क वर्ण जस्मिन् जन प्राण वियोग काले मनं समावेश्य मनो विशुद्धम् कर्मा स्वयमाशु जाति परांगति ब्रह्म मयोर्क वर्णः हरे कृष्ण तेणु आम गत चौटी विश्राम देते दशम स्कंद छयास अध्याय ଶ୍ଳୋକ 31 ପର୍ଯ୍ୟନ୍ତ ଆମେ ଗତକାଲି କହିଥିଲେ ଆଜି 32 ଶ୍ଳୋକରୁ ଆରମ୍ଭ କରିବା କଥା ଯେଉଁ ଆମେ ବର୍ତ୍ତମାନ ଯିବା ନନ୍ଦଗ୍ରାମ ସେଇଠି ନନ୍ଦାଳୟରେ ନନ୍ଦ ଯଶୋଦା ବସିଛନ୍ତି କ୍ରନ୍ଦନ କରୁଛନ୍ତି ଭଗବାନ ବିରହରେ ଭଗବାନ ନୁହଁ କି ତାଙ୍କ ପୁତ୍ର ବିରହରେ ଏବଂ ଏସବୁ ଦେଖୁଛନ୍ତି ଯେଉଁ ରହିଛନ୍ତି ଯେଉଁ ଉଦ୍ଧବ ବୁଦ୍ଧି ସପ୍ତମ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେ ଉଦ୍ଧବ ଏସବୁ ଦେଖି ଯେତେବେଳେ ନନ୍ଦ ମହାରାଜ ଚୁପ୍ ହେଇଗଲେ ଆଉ କଥା କହିପାରିଲେ ନାହିଁ ସେହି ସମୟରେ ଉଦ୍ଧବ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛନ୍ତି ଭଗବାନ କୃଷ୍ଣ କେତେ କୃପା କରି ମୋତେ ପଠେଇଲେ ଆଜି ମୋତେ ବଡ଼ ଭାଗ୍ୟ ଉଦୟ ହେଲା ଏଭଳି ମହାନୁଭବ ବ୍ୟକ୍ତିଙ୍କର ମୋର ସଙ୍ଗ କଲି କୃଷ୍ଣ ପ୍ରେମର କେଉଁ ସ୍ତର ସବୁ ରହିଛି ତେଣୁ ଗତକାଲି ସେ 2 ଶ୍ଳୋକ ଆମେ ଶୁଣିଥିଲେ ସେ କହିବାର ଯେଉଁ କଥା କହିଥିଲେ ସାନ୍ତ୍ୱନା ଦେଉଛନ୍ତି ତେଣୁ ବର୍ତ୍ତମାନ ଏ 32 ଶ୍ଳୋକରୁ ଆରମ୍ଭ ହେଉଛି କଥା ଜସ୍ମିନ୍ ଜସ୍ମିନ୍ ଏ 2 ଶ୍ଳୋକ ଅଛି ଏକ ସମୟରେ ପାଠ କରାଯାଇଛି ଜସ୍ମିନ୍ ଜନା ପ୍ରାଣ ବିୟୋଗ କାଳେ କ୍ଷଣଂ ସମାବେଶ ମନ ବିଶୁଦ୍ଧମ୍ ନିରୁଦ୍ଧ କର୍ମା ସ୍ୱୟମା ସୁଧାତି ପରାଂ ଗତି ବ୍ରହ୍ମ ମୟୋର୍କ ବର୍ଣ୍ଣ ଜସ୍ମିନ୍ ଭବନ୍ତା ଦକ୍ଷିଣାତ୍ମହେତୁ ନାରାୟଣେ କାରଣମର୍ତ୍ତ୍ୟ ମୃତ୍ତି ଭାବଂ ବିଧତ୍ତାଂ ନିତରାଂ ମହାତ୍ମନ୍ କିମ୍ବା ଅବଶିଷ୍ଟଂ ଯୁବୟୋତ୍ସୁକୃତା ଏଭଳି ଭାବରେ କହୁଛନ୍ତି ଦର୍ଶନାଚ ତସ୍ୟାନେଭ୍ୟ କୋ ବିଶେଷ ଇତି ଆଶଙ୍କାୟ ତାଙ୍କର ଯେଉଁ ଦର୍ଶନ ଆଉ କ'ଣ ବାକି ରହିଛି ଆଉ କ'ଣ ବିଶେଷତା ରହିଛି ଜହ୍ନ ସାଧାରଣ ମନୁଷ୍ୟମାନଙ୍କ କଥା କୁହାଯାଉ ଜୀବ ଯେଉଁମାନଙ୍କର ପ୍ରାଣ ବିୟୋଗ କାଳେ ସମସ୍ତଙ୍କର ଏ ସମୟଟା ଆସିବ ପ୍ରାଣ ତ୍ୟାଗ କରିବେ ସେମାନେ ତେଣୁ ପ୍ରାଣ ବିୟୋଗ କାଳେ ଜସ୍ମିନ୍ ଜସ୍ମିନ୍ କହିଲେ ଶ୍ରୀକୃଷ୍ଣ ଭଗବାନଙ୍କ ନିକଟରେ ଜସ୍ମିନ୍ କ୍ଷଣ ଗୋଟେ କ୍ଷଣ କାଳ ମଧ୍ୟ ଅବିଶୁଦ୍ଧଂ ଅବିଶୁଦ୍ଧଂ କହିଲେ ବିଶୁଦ୍ଧ ନୁହନ୍ତି ଅବିଶୁଦ୍ଧ ବିଶୁଦ୍ଧ ନୁହନ୍ତି ସେମାନଙ୍କର ମନଟା ଶୁଦ୍ଧ ହେଇନାହିଁ ଅବିଶୁଦ୍ଧ ଅବିଶୁଦ୍ଧ ମନ ସମାବେଶ ମନ ଯଦି ତାଙ୍କ ପାଖରେ ଆବିଷ୍ୟ ବା ଆବିଷ୍ଟ କରିଦେଲେ ବା ଲଗେଇଦେଲେ ପୂର୍ଣ୍ଣ ଭାବରେ ସ୍ଥାପିତା ସମାବିଷ୍ଟ କରି ସ୍ଥାପନ କରିକି ଭଗବାନଙ୍କ ନିକଟରେ କର୍ମାଶୟମ୍ କର୍ମାଶୟ କହିଲେ କର୍ମ ବାସନା କର୍ମାଶୟମ୍ ଯେଉଁ ରହିଛି ନିରୁତ୍ୟ ସେଇଟା ଦଗ୍ଧ ହୋଇଯିବ କର୍ମ ବାସନାଟା ଦଗ୍ଧ ହୋଇଯିବ ନିରୁତ୍ୟ ବ୍ରହ୍ମମୟ ସେମାନେ ବ୍ରହ୍ମ ସ୍ଥିତି ପ୍ରାପ୍ତ ହେବେ ବ୍ରହ୍ମମୟ ଅର୍କବର୍ଣ୍ଣମ୍ ଅର୍କ କହିଲେ ସୂର୍ଯ୍ୟ ସୂର୍ଯ୍ୟ ଯେଉଁଭଳି ଭାବରେ ରହିଛନ୍ତି ଅର୍କବର୍ଣ୍ଣ ସେଇଭଳି ଭାବେ ଉଜ୍ଜ୍ୱଳ ସେଇଭଳି ଭାବରେ ଉଜ୍ଜ୍ୱଳତା ସେମାନେ ପ୍ରାପ୍ତ ହେବେ ପରାଙ୍ଗତିମ୍ ଶ୍ରେଷ୍ଠ ଗତି ସେମାନେ ପ୍ରାପ୍ତ ହେବେ ପରାଙ୍ଗତିମ୍ ଜାତି ସେମାନେ ଯିବେ ସେଇଠିକି ପରାଙ୍ଗତି ଶ୍ରେଷ୍ଠ ଗତି ସେମାନେ ଶ୍ରେଷ୍ଠ ଲକ୍ଷ୍ୟକୁ ସେମାନେ ପ୍ରାପ୍ତ ହେବେ ଆଉ ଭବନ୍ତୁ ଅଖିଳାତ୍ମ ହେତୁ ଆଉ ତୁମେ ଦୁଇ ଜଣ ଅଖିଳାତ୍ମ ହେତୁ ଅଖିଳାତ୍ମ ହେତୁ କହିଲେ ଅଖିଳ ଆତ୍ମା ସବୁକିଛିର ଆତ୍ମା ସିଏ ମୂଳ କାରଣ ଯିଏ ଅଖିଳ ଆତ୍ମା ହେତୁ ତାଙ୍କର କାରଣ ମଟ୍ୟ ମୃତ୍ୟୁ ସେହିଭଳି ଭାବରେ ମୂର୍ତ୍ତି ସେ ଧାରଣ କରିଛନ୍ତି ଭୌତିକ ଜଗତକୁ ଆସି ଗୋଟିଏ ମୂର୍ତ୍ତି ଧାରଣ କରିଛନ୍ତି ମଟ୍ୟ ମୃତ୍ୟୁ ଏଇଭଳି ଭାବରେ ଧାରଣ କରିଛନ୍ତି ମହାତ୍ମାନ ସିଏ ହେଉଛନ୍ତି ମହାତ୍ମା ଭଗବାନ ସିଏ ତସ୍ମିନ୍ ନାରାୟଣ ପିତରା ସେଇ ନାରାୟଣ ତାଙ୍କଠାରେ ଏଇ ଯେଉଁ ଭାବ ରହିଛି ପିତରାଙ୍ଗ ଭାବ ବିଶୁଦ୍ଧାମ ବିଧତାମ ତମେ ଭାବୁଛ ତମେ ତାଙ୍କର ପିତା ବୋଲି ଯୁବୟୁ ତମେ ଦୁଇ ଜଣଙ୍କର କିଂ ସୁକୃତ୍ୟଂ ବା ଅବଶିଷ୍ଟମ ଆଉ କ'ଣ ସ୍ୱୀକୃତି ବାକି ରହିଲା ତମର ତାଙ୍କର ଏହି ଉଦ୍ଦେଶ୍ୟରେ ଏହି ଭାବରେ କହୁଛନ୍ତି କ'ଣ ବାକି ରହିଲା ତମର ସ୍ୱୀକୃତି ଆଉ କିଛି ରହିଲା କି ବାକି ଶ୍ରେଷ୍ଠ ସ୍ୱୀକୃତି ଆମେ ପ୍ରାପ୍ତ ହୋଇଗଲ ଏହି ଭାବରେ କୁହାଯାଉଛି ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଜଗଭାଷରେ କହୁଛନ୍ତି ନିରୁତ୍ୟ କହିଲେ ଦଗ୍ଧ୍ୱା କର୍ମାଣି ନିର୍ଦ୍ଧନ୍ତି କିନ୍ତୁ ଚ ଭକ୍ତି ଭାଜା ଭଗବତ ବ୍ରହ୍ମ ସଂହିତାରେ କଥା କୁହାଯାଇଛି ଇନ୍ଦ୍ରଠୁ ଆରମ୍ଭ କରି ଇନ୍ଦ୍ରଗୋପ ପର୍ଯ୍ୟନ୍ତ ସମସ୍ତଙ୍କର ଏହି କର୍ମବନ୍ଧନ ରହିଛି କର୍ମଗ୍ରନ୍ଥି ରହିଛି ଯସ୍ତୁ ଇନ୍ଦ୍ରମ ମତଗୁହ୍ୟମ ବନ୍ଧାନ ରୂପ ପ୍ରଭାଧନ ମାତ୍ କର୍ମାଣି ନିର୍ଦ୍ଧତି କିନ୍ତୁ ଚ ଭକ୍ତି ଭାଜାମି ଗୋବିନ୍ଦ ଆଦି ପୁରୁଷଙ୍କ ତମଂ ଭଜାମି ଏ ଯେଉଁ କର୍ମବନ୍ଧନ ରହିଛି ଏଇଟାକୁ କେହି ଦଗ୍ଧ କରିପାରିବେ ନାହିଁ ଇନ୍ଦ୍ରଠୁ ଆରମ୍ଭ କରି ଇନ୍ଦ୍ରଗୋପ ପର୍ଯ୍ୟନ୍ତ ସମସ୍ତେ କର୍ମବନ୍ଧନରେ ରହିଛନ୍ତି କିନ୍ତୁ ଗୋବିନ୍ଦମ ଭଗବାନଙ୍କର ଶରଣରେ ଗଲେ ଏ କର୍ମବନ୍ଧନକୁ ସେ କ'ଣ ଦଗ୍ଧ କରିଦେବେ ଛିନ୍ନ କରିଦେବେ କର୍ମବନ୍ଧନ ତେଣୁ ନିହତ୍ୟ କହିଲେ ଦଗ୍ଧ୍ୱା ପରାଙ୍ଗତି ବୈକୁଣ୍ଠ ଲୋକମ୍ ପରାଙ୍ଗତି କହିଲେ ଶ୍ରେଷ୍ଠ ଲୋକ ବୈକୁଣ୍ଠ ଲୋକ ସେମାନେ ପ୍ରାପ୍ତ ହେବେ ବ୍ରହ୍ମମୟ ଚିନ୍ମୟ ଶରୀରଂ ସନ୍ ଅର୍କବର୍ଣ୍ଣ ସୂର୍ଯ୍ୟ ତୁଲ୍ୟ ତେଜା ସୂର୍ଯ୍ୟ ଯେଉଁଭଳି ଅଶେଷ ତେଜ ରହିଛି ସୂର୍ଯ୍ୟଙ୍କର ସେହିଭଳି ଭାବରେ ତାଙ୍କ ତେଜ ଆସିଯିବ ବ୍ରହ୍ମ ଭଗବାନଙ୍କର ଅଂଶ ବନ୍ଦୀ ଅବସ୍ଥାରେ ଏଇଭଳି ଭାବରେ ଅବସ୍ଥାରେ ଆମେ ରହୁଛୁ କରୁଣା କରୁଣା ବୋଲି ଚିତ୍କାର କରୁଛୁ କିନ୍ତୁ ଯଦି ମୁକ୍ତ ହୋଇଯିବୁ ସେତେବେଳେ ଅର୍କବର୍ଣ୍ଣ ଆସିଯିବ ଆମର ସୂର୍ଯ୍ୟଙ୍କ ଭଳି ତେଜମୟ ଶରୀର ଆମେ ପ୍ରାପ୍ତ ତେଜମୟ ସ୍ଥିତି ପ୍ରାପ୍ତ ହେବା ତେଜମୟ ସ୍ଥିତି ପ୍ରାପ୍ତ ହେବା ଅଖିଳାନା ଆତ୍ମା ଚ ହେତୁଶ୍ଚ ତସ୍ମିନ୍ ସେ କିଏ ଯେ ସମସ୍ତଙ୍କର ଆତ୍ମା ସମସ୍ତ ସବୁ ଭୂତଙ୍କର ସମସ୍ତଙ୍କର ଅଖିଳ ଅଖିଳ ଆତ୍ମା ସିଏର କାରଣ ଅଖିଳ ଆତ୍ମାର ସେ ହେଉଛନ୍ତି କାରଣ ସମସ୍ତଙ୍କର ସେ ହେଉଛନ୍ତି କାରଣ କାରଣଂଚ ମନୁଷ୍ୟ ମୁକ୍ତିଂଚ ତସ୍ମିନ୍ ମନୁଷ୍ୟ ମୂର୍ତ୍ତିଂଚ ତସ୍ମିନ୍ ଯଦିଓ ସେ ସବୁକିଛିର ମୂଳ କାରଣ କାରଣ ସର୍ବକାରଣ କାରଣ କିନ୍ତୁ ତଥାପି ମନୁଷ୍ୟ ମୂର୍ତ୍ତି ମନୁଷ୍ୟ ରୂପ ଧାରଣ କରିଛନ୍ତି ଭଗବତ ଗୀତାରେ ଭଗବାନ କହିଲେ ଅବଜାନତି ମାଂ ମୂଢ଼ା ମାନୁଷୀ ତନୁମାଶ୍ରିତମ୍ ଭଗବାନ ଆମକୁ କୃପା କରିବା ପାଇଁ ମନୁଷ୍ୟ ରୂପରେ ଆସୁଛନ୍ତି ନହେଲେ ସେ ସବୁ ରୂପରେ ଆସୁଛନ୍ତି କ'ଣ ଭାଗବତ ସପ୍ତମ ସ୍କନ୍ଧ ନବମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ କହିଛନ୍ତି ଇତଂ ନୃ ତୀର୍ଯ୍ୟ ଋଷି ଦେବ ଦଶାବତାରେ ଲୋକାନ୍ ବିଭାବ ହଂସି ଜଗତ ପ୍ରତିପାନ ଧର୍ମଂ ମହାପୁରୁଷ ପାଶ ଯୁଗାନ ଉତ୍ତ୍ୟା ଛନ୍ନ କଳୌଦତ ଅଭସ୍ତି ଯୁଗୋତ ସତ୍ୟମ୍ ଭଗବାନ ସବୁ ସମାଜରେ ଆସୁଛନ୍ତି ଖାଲି ଯେ ମନୁଷ୍ୟ ସମାଜରେ ଆସନ୍ତି ତା ନୁହଁ ମନୁଷ୍ୟ ସମାଜରେ ଆସନ୍ତି ପଶୁ ସମାଜରେ ଆସନ୍ତି ଋଷି ସମାଜରେ ଆସନ୍ତି, ଦେବ ସମାଜରେ ଆସନ୍ତି, ଜଳ ଜଳ ଜୀବମାନ ମଧ୍ୟରେ ଆସନ୍ତି ସେ ଲୋକମାନେ କ'ଣ ପାଇଁ ଆସନ୍ତି ନା ଲୋକମାନଙ୍କୁ ଲୋକମାନଙ୍କୁ ବିବାହ ପାଇଁ ସି ତାଙ୍କୁ ଆନନ୍ଦ ପ୍ରଦାନ କରିବେ। ହଂସୀ ଯେଉଁମାନେ ତାଙ୍କ ଶରଣରେ ଯିବେ ନାହିଁ ତାଙ୍କୁ ହତ୍ୟା କରିବେ। ଏଇଭଳି ଭାବରେ ସେ ଜଗତ ପ୍ରତିପାଳନ ଜଗତ ପ୍ରତିପାଳନ କରିବେ ଭଗବାନ। କିନ୍ତୁ ଧର୍ମ ମହାପୁରୁଷ ପାଶ ଯୁଗାନ ବୁଦ୍ଧା, ଏ ପ୍ରଭୁ ମହାପୁରୁଷ ପ୍ରଭୁ ଆପଣ ଧର୍ମ ପାଳନ କରିବା ପାଇଁ ଆସନ୍ତି, ଧର୍ମ ରକ୍ଷା କରିବା ପାଇଁ ଆସନ୍ତି। ଯୁଗାନୁବୃତ୍ତିଆ ଯୁଗ ଅନୁସାରେ ଆପଣ ସେଇଭଳି ଭାବରେ ଅବତାର ଗ୍ରହଣ କରନ୍ତି, କିନ୍ତୁ କଳିଯୁଗରେ ଆପଣ ଛନ୍ନ ଅବତାରରେ ଆସନ୍ତି। ଯଦିଓ ଆପଣ ଭଗବାନ କିନ୍ତୁ ଆପଣ ପ୍ରକାଶ କରନ୍ତି ନାହିଁ। କଳୌ ଯଦି ଅଭବ ତ୍ରିଯୁଗୋଥ, ସେଥିପାଇଁ ଭଗବାନଙ୍କୁ ଗୋଟିଏ ନାମ ହେଉଛି ତ୍ରିଯୁଗ। ଭଗବାନ ଯଦିଓ ପ୍ରତିଯୁଗରେ ଆସନ୍ତି କିନ୍ତୁ ତାଙ୍କୁ ଚତୁର୍ଯୁଗ କୁହାଯାଏ ନାହିଁ, ତାଙ୍କୁ କୁହାଯାଏ ତ୍ରିଯୁଗ। କାହିଁକି ନା କଳିଯୁଗରେ ସେ ଯେଉଁ ଆସନ୍ତି ସେ ଛନ୍ନ ଅବତାରରେ ଆସନ୍ତି, କଳିଯୁଗରେ ସେ ଛନ୍ନ ରୂପରେ ଆସନ୍ତି, ମାନେ ସେ ନିଜ ଭଗବାନ ବୋଲି ପ୍ରକାଶ କରନ୍ତି ନାହିଁ, ଭକ୍ତ ରୂପରେ ଆସନ୍ତି। ଏମିତି ତ ଭଗବାନଙ୍କୁ କେହି ବୁଝିପାରନ୍ତି ନାହିଁ, ଆଉ ଭଗବାନ ଯେତେବେଳେ ଗୁପ୍ତ ଭାବରେ ରହିବେ ତାଙ୍କୁ ପୁଣି ଆଉ କିଏ ବୁଝିବ। ଭଗବାନ ଗୁପ୍ତ ରୂପରେ ରହିଲେ ପ୍ରକାଶ କରୁନାହାନ୍ତି, କିଏ ପୁଣି ବୁଝିବ? ଏତେ ସହଜ ନୁହଁ। ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ସେମାନେ ଜାଣିବେ, ନହେଲେ ଜାଣିପାରିବେ ନାହିଁ। ସେମାନେ ତାଙ୍କର ଯେଉଁ ରହିଛି ଆନ୍ଦୋଳନ, କୃଷ୍ଣ ଚେତନା ଆନ୍ଦୋଳନ, ଯେଉଁ ହରିକୃଷ୍ଣ ଆନ୍ଦୋଳନ, ସେଥିରେ ଯୋଗଦାନ କରିବେ। କୃଷ୍ଣବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍କାସ୍ତ ପାର୍ଷଦମ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଯଜନ୍ତି ହି ସୁମେଧସ। ନବଯୋଗେନ୍ଦ୍ର ପ୍ରଭାଦମୁନି କଥା କହୁଛନ୍ତି ଯେ ପଞ୍ଚମ ଏକାଦଶ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ 32 ଶ୍ଳୋକରେ ଏଇଟା କୁହାଯାଇଛି। କୃଷ୍ଣବର୍ଣ୍ଣ ଭଗବାନ ଆସିବାର ଇଏ ହେଉଛି ଶାସ୍ତ୍ର ପ୍ରମାଣ। ସବୁବେଳେ ବର୍ଣ୍ଣର ଶବ୍ଦର ଅର୍ଥ ଦୁଇଟି, ଗୋଟେ ହେବ ଶରୀର ବର୍ଣ୍ଣ ହେବ, ଆଉ ଗୋଟେ ଅକ୍ଷର ବର୍ଣ୍ଣ ମଧ୍ୟ ହେବ। କିନ୍ତୁ ଆ ପର ଯେଉଁ ଅର୍ଥ ଆସିବ ସେଇଟା ଶରୀର ବର୍ଣ୍ଣ କଥା କହୁଛି, ଏଠି ଅକ୍ଷର ବର୍ଣ୍ଣ କଥା କୁହାଗଲା। କୃଷ୍ଣ ଏଇ ଦୁଇଟି ଅକ୍ଷର କୃଷ୍ଣବର୍ଣ୍ଣ ସବୁବେଳେ ତାଙ୍କ ମୁଖରୁ ଜୁହାରୁ ସବୁବେଳେ ଏଇ କୃଷ୍ଣ 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 ଏଇସବୁ ଆସୁଥିବ କୃଷ୍ଣବର୍ଣ୍ଣ। ଏବଂ ତୁଷା ଅକୃଷ୍ଣ, ଭଗବାନଙ୍କର ଶରୀରର ରଙ୍ଗ କିଭଳି ଅକୃଷ୍ଣ। ଅକୃଷ୍ଣ କହିଲେ ଧଳା ହେଇପାରେ, ନାଲି ହେଇପାରେ, ନୀଳ ହେଇପାରେ, ସାତଟା ରଙ୍ଗ ରହିଛି ନା। କୃଷ୍ଣ ରଙ୍ଗ ନହେଲେ ଅନ୍ୟ ରଙ୍ଗ ଛଅଟି ରଙ୍ଗ ହେଇପାରେ ନା। ଭଗବାନ ଚାରୋଟି ରଙ୍ଗରେ ଆସନ୍ତି, ଚାରି ଯୁଗରେ ଚାରୋଟି ରଙ୍ଗରେ ଆସନ୍ତି। କୁହାଯାଇଛି ଶୁକ୍ଳ ଆସନ ବର୍ଣ୍ଣାସ୍ତ ୟସ୍ୟ ଗୁଣ ତନୁ ଯୁଗଂ ତନୁ ଶୁକ୍ଳ ରକ୍ତସ୍ତତା ପିତ ଇଦାନୀ କୃଷ୍ଣତା ଗତା। ଭଗବାନ ଚାରି ଯୁଗରେ ଚାରୋଟି ବର୍ଣ୍ଣ ଧାରଣ କରନ୍ତି। କୃଷ୍ଣ ଭଗବାନଙ୍କର ନାମକରଣ ହେଉଥିଲା, ଗର୍ଗମୁନି ଏହିଭଳି ଭାବରେ କହିଥିଲେ। ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ନନ୍ଦ ମହାରାଜ କହିଥିଲେ ଇଏ ଚାରି ଯୁଗରେ ଆସିଛନ୍ତି ଆସନ ବର୍ଣ୍ଣାସ୍ତ୍ରୟ। ଅନ୍ୟ ତିନୋଟି ବର୍ଣ୍ଣକୁ ସେ ଧାରଣ କରିସାରିଛନ୍ତି। ଆସନ ବର୍ଣ୍ଣାସ୍ତ୍ରୟୀ ଅଶ୍ୟ ଗୁଣ ତନୁ ଯୁଗମ ତନୁ, ପ୍ରତି ଯୁଗ ଅନୁସାରେ ସେ ଶରୀର ଧାରଣ କରନ୍ତି, ତନୁ ଧାରଣ କରନ୍ତି। ସତ୍ୟବର୍ଣ୍ଣ ସତ୍ୟ ଯୁଗରେ ସେ ଶୁକ୍ଳ ବର୍ଣ୍ଣରେ ଆସିଥିଲେ, ତ୍ରେତା ଯୁଗରେ ସେ ଆସିଥିଲେ ରକ୍ତ ବର୍ଣ୍ଣରେ, ତାପରେ କଳିଯୁଗରେ ସେ ଆସିବେ ଗୌରବର୍ଣ୍ଣରେ। ଶୁକ୍ଳ ରକ୍ତସତା ପିତ, ପିତ ହେଉଛି ଗୌରବର୍ଣ୍ଣ, ପିତବର୍ଣ୍ଣ। ଇଦାନୀ କୃଷ୍ଣଦାଙ୍ଗତା, ବର୍ତ୍ତମାନ ସେ କୃଷ୍ଣବର୍ଣ୍ଣ ଧାରଣ କରିଛନ୍ତି। ବର୍ତ୍ତମାନ ହେଉଛି ଦ୍ୱାପର ଯୁଗରେ ଭଗବାନ ଆସିଥିଲେ, ତେଣୁ ଇଦାନୀ ଶବ୍ଦ ବ୍ୟବହାର କରାଗଲା। ବର୍ତ୍ତମାନ ସେ ଆସିଛନ୍ତି କୃଷ୍ଣବର୍ଣ୍ଣରେ, ତେଣୁ ତାଙ୍କ ନାମ ହେବ କୃଷ୍ଣ। ଏଇଭଳି ଭାବରେ ନାମକରଣରେ ଗର୍ଗାଚାର୍ଯ୍ୟ ସେ ତାଙ୍କୁ କହିଥିଲେ। ତେଣୁ ଇଏ ତାଙ୍କର ଯେଉଁ ରଙ୍ଗ ହେବ କିଭଳି ଭାବରେ ନା ଅକୃଷ୍ଣ, ଅକୃଷ୍ଣ କହିଲେ ପିତବର୍ଣ୍ଣ। କଳିଯୁଗରେ ସେ ଆସିବେ ପିତବର୍ଣ୍ଣରେ, ଆସିବେ ଗୌରବର୍ଣ୍ଣରେ। କୃଷ୍ଣବର୍ଣ୍ଣ ତୁଷାକୃ ସାଙ୍ଗ ପାଙ୍ଗାସ୍ତ୍ର ପାର୍ଷଦମ, ସେ ଯେଉଁ ଆସିବେ ଏକୁଟିଆ ଆସିବେ ନାହିଁ ଭଗବାନ ରାମଚନ୍ଦ୍ର, ତଥାପି ସେ ଆସିଥିଲେ ଚାରି ମୂର୍ତ୍ତିରେ ଆସିଥିଲେ। କ'ଣ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, କିନ୍ତୁ କୃଷ୍ଣ ଆସିଥିଲେ କୃଷ୍ଣ ବଳରାମ, ଏଇ ଦୁଇ ଜଣ ଉପରେ ଆସିଥିଲେ। ନୃସିଂହଦେବ ଏକୁଟିଆ ଆସିଥିଲେ, କିଏ କିଏ ଏକୁଟିଆ ଆସୁଛନ୍ତି, କିଏ ଅନ୍ୟମାନଙ୍କ ସହିତ ଆସୁଛନ୍ତି, କିନ୍ତୁ କଳିଯୁଗରେ ଯିଏ ଆସିବେ ତାଙ୍କର ଅଙ୍ଗ ହେବେ, ଅଙ୍ଗ ସହିତ ଉପାଙ୍ଗ ସହିତ ଏମାନଙ୍କ ସହିତ ଆସିବେ। ଅଙ୍ଗ ହେଉଛନ୍ତି ତାଙ୍କର ନିତ୍ୟାନନ୍ଦ ପ୍ରଭୁ, ଉପାଙ୍ଗ ହେଉଛନ୍ତି ଅଦ୍ୱୈତାଚାର୍ଯ୍ୟ ପ୍ରଭୁ, ଗଦାଧର ପଣ୍ଡିତ ତାଙ୍କର ଶକ୍ତି, ସ୍ୱୟଂକୁ ପାଙ୍ଗାସ୍ତ୍ର ଅସ୍ତ୍ର, ସିଏ କୌଣସି ଅସ୍ତ୍ର ଧାରଣ କରିବେ ନାହିଁ, କଳିଯୁଗରେ ଅସ୍ତ୍ର ଧାରଣ କରିବେ ନାହିଁ, ଦ୍ୱାପର ଯୁଗରେ ମନା କରିଦେଇଥିଲେ ନା ଧାରଣ କରିବି ନାହିଁ, ମହାଭାରତ ଯୁଦ୍ଧରେ ମନା କରିଦେଇଥିଲେ, ଦୁଇ ଭାଇଙ୍କ ଭିତରେ ଗଣ୍ଡଗୋଳ ହେଉଛି, ମୁଁ ତାଙ୍କର ରିଲେଟିଭ୍, ମୁଁ ତାଙ୍କର ସମ୍ବନ୍ଧୀ, ତେଣୁ ମୁଁ ଅସ୍ତ୍ର ଧାରଣ କରିବି ନାହିଁ, ମହାଭାରତ ଯୁଦ୍ଧରେ ମନା କରିଦେଇଥିଲେ, କିନ୍ତୁ ତାଙ୍କର ଭକ୍ତ ଯେତେବେଳେ ବାଧ୍ୟ କଲେ ସେତେବେଳେ ପୁଣି ସେ ଧାରଣ କଲେ, କିନ୍ତୁ କଳିକାଳରେ ଆଉ ବିଲକୁଲ ଛୁଇଁଲେ ନାହିଁ, ଆଉ ବିଲକୁଲ ଛୁଇଁବେ ନା ଅସ୍ତ୍ର, ଅସ୍ତ୍ର ଆଉ କୌଣସି ଅସ୍ତ୍ର ଧାରଣ କଲେ ନାହିଁ, ତାଙ୍କର ଅନେକ ଅସ୍ତ୍ର ରହିଛି, ଚକ୍ର ଗଦା ଏସବୁ ରହିଛି, ବିଭିନ୍ନ ପ୍ରକାର ରହିଛି ଅସ୍ତ୍ର ତାଙ୍କର ରହିଛି, କିନ୍ତୁ ସିଏ କୌଣସି ଅସ୍ତ୍ର ଧାରଣ କଲେ ନାହିଁ, ଗୋଟିଏ ଅସ୍ତ୍ର ଧାରଣ କରି ସେ ହେଉଛି ମହାମନ୍ତ୍ର, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଇଏ ହେଉଛି ତାଙ୍କର ଅସ୍ତ୍ର, ଗୋଟିଏ ଥର ଧରିଦେଇଥିଲେ ଯେତେବେଳେ ଜଗାଇ ମାଧାଇ କେସ୍ରେ, ଜଗାଇ ମାଧାଇ କ୍ଷେତ୍ରରେ ଭଗବାନ ଏତେ କ୍ରୋଧ ଆସିଲା ଭଗବାନଙ୍କର, ନିତ୍ୟାନନ୍ଦ ପ୍ରଭୁ ସେ ଆଘାତ କଲେ, ତେଣୁ ଅସ୍ତ୍ରକୁ ସ୍ମରଣ କଲେ, ଅସ୍ତ୍ର ଆସିଯାଇଥିଲା, ନିତ୍ୟାନନ୍ଦ ପ୍ରଭୁ ପାଦ ଧରି ପକାଇଲେ, ପ୍ରଭୁ ଏ ଅବତାରରେ ଆପଣ ଅସ୍ତ୍ର ଧାରଣ କରିବେ ନାହିଁ, ଶପଥ କରିଛନ୍ତି, ଆଉ ଅସ୍ତ୍ର ଧାରଣ କରନ୍ତୁ ନାହିଁ, ପୁଣି ଅସ୍ତ୍ର ଚାଲିଗଲେ ନିତ୍ୟାନନ୍ଦ ପ୍ରଭୁଙ୍କର ଅନୁରୋଧରେ, ତେଣୁ ଏ ଯେଉଁ ଭଗବାନ ଆସନ୍ତି, ଅସ୍ତ୍ର ତାଙ୍କର ହେଉଛି ମହାମନ୍ତ୍ର, ଏବଂ ଅନେକ ପାର୍ଶ୍ୱଦ ତାଙ୍କର ଅଛନ୍ତି, ଶିବାସ ଆଦି, ଶିବାସ ହୁଅନ୍ତି ନାରଦ ମୁନି, ଏବଂ ଅନେକ ତାଙ୍କର ପାର୍ଶ୍ୱଦ ଅଛନ୍ତି, ସବୁ ଆସିଥିଲେ, ଯେଉଁ ଭଗବାନ କୃଷ୍ଣ ଲୀଳାରେ ଯେଉଁମାନେ ସାମିଲ ହୋଇଥିଲେ ଦ୍ୱାପର ଯୁଗରେ, ସବୁ ଆସିଛନ୍ତି, ସବୁ ମହାପ୍ରଭୁଙ୍କର ଲୀଳାରେ ଆସି ପହଞ୍ଚିଛନ୍ତି, ସବୁ ଗୋପୀମାନେ ଆସି ପହଞ୍ଚିଛନ୍ତି, ରାସଲୀଳା ହେଉଥିଲା ଶିବାସ ପଣ୍ଡିତଙ୍କ ଗୃହରେ, ଯେଉଁ କୀର୍ତ୍ତନ କରୁଥିଲେ, ଯେଉଁ ରାସଲୀଳା ସ୍ଥଳୀ ବୋଲି କୁହାଯାଏ, ସମସ୍ତେ ଆସିଛନ୍ତି ଲୀଳାରେ ଭାଗ ନେଇଛନ୍ତି, ଭଗବାନଙ୍କର ଲୀଳାରେ ଭାଗ ନେଇଛନ୍ତି ସେମାନେ, ଏବଂ ଯଜ୍ଞେଇ ସଂକୀର୍ତ୍ତନ ପ୍ରାୟ କଳିଯୁଗର ଯେଉଁ ଯୁଗ ଧର୍ମ, ସେ ଯଜ୍ଞ ହରିନାମ ଯଜ୍ଞ ମହାମନ୍ତ୍ର ଯଜ୍ଞ, ତେଣୁ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେଥିରେ ସେମାନେ ଯୋଗ ଦିଅନ୍ତି, ସାଧାରଣ ବ୍ୟକ୍ତିମାନେ ଯୋଗ ଦେଇପାରନ୍ତି ନାହିଁ ସେଥିରେ ଭଗବାନଙ୍କର ଏ ଯେଉଁ ଯଜ୍ଞରେ, ତେଣୁ ଇଏ ଯେଉଁ ରହିଛି ଅଖିଳାନଙ୍କ ଆତ୍ମଚ ହେତୁ ଚ ତସ୍ମିନ୍ କାରଣଚ ମନୁଷ୍ୟ ମୂର୍ତ୍ତି ଚ ତସ୍ମିନ୍, ମନୁଷ୍ୟ ମୂର୍ତ୍ତିରେ ସେ ଆସିଛନ୍ତି କୃଷ୍ଣ ଏବଂ ବଳରାମ, ମନୁଷ୍ୟ ରୂପରେ ଆସିଛନ୍ତି, ସମସ୍ତେ ବୁଝିପାରିବେ ନାହିଁ ଭଗବାନ, ଆମର କୁହାଯାଏ ଆଚାର୍ଯ୍ୟମାନେ କୁହନ୍ତି ଭଗବାନ ଯେତେବେଳେ ଥିଲେ ତଥାପି ସେ ସମୟରେ କେହି ଜାଣିପାରିନଥିଲେ ସେ ହେଉଛନ୍ତି ଭଗବାନ ବୋଲି, ଭୀଷ୍ମଦେବ ଇତ୍ୟାଦି କେତେ ଜଣଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ ଜାଣିପାରିନଥିଲେ, ସମସ୍ତେ ଜାଣୁଥିଲେ ଆମ ଭଳି ମନୁଷ୍ୟ, ଭାଗବତ ତୃତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ଏଇଟା କହୁଛନ୍ତି ଉଦ୍ଧବ କହୁଛନ୍ତି, ଉଦ୍ଧବ କହୁଛନ୍ତି ଦୁର୍ଭଗାବତ ଲୋକ କୟନ୍ ଯଦବ ନିତରାମ ଅପି ଯେ ସମ୍ବସଦ ନ ବିଦୁ ହରି ମିନା ଇବ ଉଡ଼ପମ୍, ଅନ୍ୟମାନଙ୍କ କଥା କ'ଣ କହିବେ, ଯାଦବମାନେ ମଧ୍ୟ ହତଭାଗା, ଦୁର୍ଭଗବତ ଲୋକ କୟନ୍ ସମସ୍ତେ ଦୁର୍ଭାଗା, ବର୍ତ୍ତମାନ ତ କରୋନା ପଡ଼ିଛି ସମସ୍ତେ ଦୁର୍ଭାଗା ଜାଣିପାରୁଛନ୍ତି ଦୁର୍ଭାଗା ହୋଇଗଲା, କିନ୍ତୁ ପ୍ରାୟ ଏମିତି ମଧ୍ୟ ସମସ୍ତେ ଦୁର୍ଭାଗା ଲୋକମାନେ, ଦୁର୍ଭଗବତ ଲୋକ କୟନ୍ ଯଦବ ନିତରାମ ଅପି, ଯାଦବମାନେ ନିତରାମ ପୂର୍ଣ୍ଣ ଭାବରେ ଦୁର୍ଭାଗା, ଉଦ୍ଧବ କହୁଛନ୍ତି ବିଦୁରଙ୍କୁ ଯଦବ ନିତରାମ ବି ନା କାହିଁକି ନା ଯେ ସମ୍ବତ୍ସନ୍ତୁ ନ ବିଦୁ ହରି, ହରି ସେଠି ରହିଛନ୍ତି ତାଙ୍କ ପାଖରେ, ତାଙ୍କୁ ଜାଣିପାରିଲେ ନାହିଁ, ସମ୍ବତ୍ସନ୍ତୁ ଭଗବାନ ତାଙ୍କ ନିକଟରେ ରହିଛନ୍ତି, ସବୁ ତାଙ୍କ ପାଖରେ ଖାଦ୍ୟ ଗ୍ରହଣ କରୁଛନ୍ତି, ତାଙ୍କ ପାଖରେ ଚଲାବୁଲା କରୁଛନ୍ତି, କଥା କହୁଛନ୍ତି, ଖେଳୁଛନ୍ତି, ପଶା ଖେଳୁଛନ୍ତି, ବିଭିନ୍ନ ପ୍ରକାର ଲୀଳା କରିଛନ୍ତି ସିଏ ଭଗବାନ ଯାଦବମାନଙ୍କ ସହିତ, କିନ୍ତୁ ନ ବିଦୁ ସେ ଜାଣିପାରିଲେ ନାହିଁ ଇଏ ହରି ବୋଲି, ନ ବିଦୁ ହରି କେମିତି ଜାଣିପାରିଲେ ନାହିଁ ନା ମିନା ଇବ ଉଡ଼ୁପମମ୍, ଉଡ଼ୁପମମ୍ କହିଲେ କ୍ଷୀର ସମୁଦ୍ରରେ, କ୍ଷୀର ସମୁଦ୍ରରେ ଯେଉଁ ରହିଛନ୍ତି ଚନ୍ଦ୍ର ଥିଲେ, ଚନ୍ଦ୍ର ଥିଲେ କିନ୍ତୁ ମୀନମାନେ ଭାବୁଥିଲେ ଇଏ ଆମ ଭଳି ଗୋଟେ ମିନ୍ଦ୍ର ମୀନ, ମୀନା ଇବ ଉଡ଼ୁପମମ୍, ଅନ୍ୟ ମୀନମାନେ ଭାବୁଥିଲେ ଇଏ ଯେଉଁ ଚନ୍ଦ୍ରକୁ ଦେଖି ସମସ୍ତେ ଏ କେଡ଼େ ସୁନ୍ଦରିଆ ମୀନଟା, କେଡ଼େ ସୁନ୍ଦରିଆ ଜଳଜୀବଟା ହେଇଛି, ଆମ ଭଳିଆ ଜଳଜୀବଟା ଏଇଟା, ଏଇଭଳି ଭାବେ ଭାବୁଥିଲେ ମୀନା ଇବ ଉଡ଼ୁପମମ୍, ସେ ଜାଣିପାରୁନଥିଲେ ଚନ୍ଦ୍ର ବୋଲି ଜାଣିପାରୁନଥିଲେ, ସେଇଭଳି ଭାବରେ ଇଏ ଯେ ଭଗବାନ, ଇଏ ଯେ ହରି, ସେ ଜାଣିପାରୁନଥିଲେ, ଏତେ ଦୁର୍ଭାଗା ଭଗବାନ ବିରହରେ ଉଦ୍ଧବ ଏଇଭଳି ଭାବରେ କ୍ରନ୍ଦନ କରୁଛନ୍ତି, ତେଣୁ ଏଠି କୁହାଯାଉଛି ଯେ ମନୁଷ୍ୟ ମୂର୍ତ୍ତି ମନୁଷ୍ୟ ରୂପରେ ଆସିଛନ୍ତି ଲୋକମାନେ ବୁଝିପାରିବେ ନାହିଁ। ଭଗବାନ ଯେତେବେଳେ ଥିଲେ ତଥାପି ଲୋକ ଜାଣିପାରୁନଥିଲେ, ଆଉ ବର୍ତ୍ତମାନ କଥା କ'ଣ କହିବା। ଭଗବାନ ଥାଇକି ମଧ୍ୟ ଲୋକମାନେ ବୁଝିପାରୁନଥିଲେ ଭଗବାନ ବୋଲି। ଯେଉଁମାନେ ଭଗବାନ ଭକ୍ତ ସେମାନେ ବୁଝିବେ, ନହେଲେ ଅନ୍ୟମାନେ ବୁଝିପାରିବେ ନାହିଁ। ସେମାନେ ଭାବିବେ ଅଭିଜାନନ୍ତି ମା ମୂଢ଼ା ମାନୁଷୀ ତନୁମାସୁଦମ ପରମ ଭାବମ ଅଜାନନ୍ତ ମମ ଭୂତ ମହେଶ୍ୱରମ ଭଗବତ ଗୀତା ନବ ମଧ୍ୟରେ ଭଗବାନ କହିଲେ। ଲୋକମାନେ ଭାବନ୍ତି ଇଏ ଗୋଟେ ଆମ ଭଳି ମନୁଷ୍ୟ, ଅବଜାନନ୍ତି ମା ମୂଢ଼ା ମୂର୍ଖମାନେ ଜାଣିପାରନ୍ତି ନାହିଁ। ମାନୁଷୀ ଭଗବାନ ମନୁଷ୍ୟ ରୂପରେ ଆସିଛନ୍ତି, ମନୁଷ୍ୟ ଲୀଳା କରୁଛନ୍ତି। ପରମ ଭାବ ଭଗବାନଙ୍କର ଯେ କେଉଁଭଳି ଭାବ ଭଗବାନ ସ୍ତର କେଉଁଟା ସେମାନେ ବୁଝିପାରନ୍ତି ନାହିଁ। ଭୂତ ମହେଶ୍ୱରମ ଏ ସମସ୍ତଙ୍କର ସେ ହେଉଛନ୍ତି ମାଲିକ, ସେ ହେଉଛନ୍ତି ଈଶ୍ୱର, ସେମାନେ ଜାଣିପାରନ୍ତି ନାହିଁ। ସେମାନେ ଭାବନ୍ତି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ସେମାନେ ଭାବନ୍ତି ଏଥିରେ କୌଣସି ମାଲିକ ନାହିଁ। ଈଶ୍ୱର କ'ଣ ଭଗବତ ଗୀତା ଷୋଡ଼ଶ ଅଧ୍ୟାୟରେ କହିଲେ ଯେ ଈଶ୍ୱର ଅସତ୍ୟଂ ଅପ୍ରତିଷ୍ଠମ ତେ ଜଗତ ଆହୁର ଅନିଶ୍ୱରମ, ଏଥିରେ କୌଣସି ସତ୍ୟତା ନାହିଁ, ଇଏ ମନକୁ ମନ ହେଇଯାଇଛି, ବାଇ ଚାନ୍ସ ହେଇଯାଇଛି। ଏଇଭଳି ଭାବରେ ଅନେକ ଥିଓରି ସବୁ କରୁଛନ୍ତି। ଅନିଶ୍ୱରମ ଏଥିରେ କୌଣସି ଈଶ୍ୱର ନାହାନ୍ତି, କୌଣସି ନିୟନ୍ତ୍ରଣକାରୀ ନାହାନ୍ତି। ଆମ ଶ୍ରୀ ଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ଆମର ମାନଙ୍କର ଏଇ ତାଙ୍କ ଭାଷାରେ ଆମେ କହିବା, ଆମର ଯଦି ବୁର୍ଲାରେ ଯେତେ ଅଛନ୍ତି କୁକୁରମାନେ ଅଛନ୍ତି ସବୁ ମିଟିଂ କରିବେ, ବୁର୍ଲାରେ କୁକୁରମାନେ ସବୁ ମିଟିଂ କରି କହିବେ ଏ ଟାଉନରେ କେହି କଣ୍ଟ୍ରୋଲର କେହି କ'ଣ କାଉନସିଲର କେହି ନାହାନ୍ତି, ବା କିଏ ମ୍ୟୁନିସିପାଲିଟି ବା ଏସବୁ ଯେଉଁ ରହିଛି ଯେଉଁ କରାଯାଉଛି ବ୍ୟବସ୍ଥା କରାଯାଉଛି, କିଛି ବ୍ୟବସ୍ଥାପକ କେହି ନାହାନ୍ତି। ଏଇଭଳି ଭାବରେ କୁକୁରମାନେ କହିଦେବେ ଯେଉଁଭଳି ଭାବରେ, ସେଇଭଳି ଭାବରେ ନାସ୍ତିକମାନେ ଏଇଭଳି ଭାବରେ କହିବେ ଅନିଶ୍ୱରମ, ଏଥିରେ କୌଣସି ଈଶ୍ୱର ନାହାନ୍ତି, ଏ ମନକୁ ମନ ସବୁ ହେଇଯାଉଛି। ଏଇଭଳି ଭାବରେ ତାଙ୍କର ଜ୍ଞାନ। ତେଣୁ ଯୁବୟନ୍ତୁ କୃତ୍ୟା କୃତ୍ୟଂ କିମ୍ ଅବଶିଷ୍ଟମିତି ତୁ, ତେଣୁ ଆପଣ ଦୁଇ ଜଣଙ୍କ ପାଇଁ ଆଉ କ'ଣ ଅବଶିଷ୍ଟ ରହିଲା। ଭଗବାନ ଆପଣ ପୁତ୍ର ହେଇକି ଆସିଲେ, ତୁ କାରଣ ତସ୍ୟ କୃଷ୍ଣ ସେବ ଦୁଷ୍ମତ ସାନ୍ତନ ପ୍ରେରଣ, ଆର ଅର୍ଥ ହେଉଛି କ'ଣ ନା, ହେ ନନ୍ଦ ମହାରାଜ ଆପଣାଦେ କି କରଣୀୟ ଅବଶିଷ୍ଟ ଥାକିତେ ପାରେ, ଆପଣଙ୍କ ପାଇଁ ଆଉ କ'ଣ କରଣୀୟ କର୍ତ୍ତବ୍ୟ କ'ଣ ରହିଛି ବାକି। ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି ଯେ ଶ୍ରଦ୍ଧା ଶବ୍ଦ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ। ଶ୍ରଦ୍ଧା କହିଲେ କ'ଣ, ସମସ୍ତଙ୍କର ଶ୍ରଦ୍ଧା ଅଛି। ଭଗବତ ଗୀତା 17 ଅଧ୍ୟାୟରେ ଶ୍ରଦ୍ଧା ବିଷୟରେ ଭଗବାନ କହିଲେ, କାରଣ ଏ ପଚାରିଲେ ଅର୍ଜୁନ ପଚାରିଲେ କାହାର କିଭଳି ଭାବରେ ଶ୍ରଦ୍ଧା, ବହୁତ ଲୋକ ଅଛନ୍ତି ଶାସ୍ତ୍ର ନୀତି ଉଲ୍ଲଂଘନ କରି ପୂଜା କରୁଛନ୍ତି, ପୂଜାବିଧି କରୁଛନ୍ତି, ଯଜ୍ଞ ଇତ୍ୟାଦି କରୁଛନ୍ତି, ଶାସ୍ତ୍ରବିଧି ଉଲ୍ଲଂଘନ କରି କରୁଛନ୍ତି। ଷୋଡ଼ଶ ଅଧ୍ୟାୟ ଅନ୍ତିମରେ ଭଗବାନ କହିଦେଲେ, ଯ ଶାସ୍ତ୍ରବିଧି ମୁତ୍ସୁର୍ଯ୍ୟ ବର୍ତ୍ତତେ କାମ କାରକ ନ ସିଦ୍ଧି ମହାପ୍ନତି ନ ସୁଖଂ ନ ପରାମଗତି, ତିନିଥର କହିଲେ ନ ନ ନ ସିଦ୍ଧି ପାଇପାରିବେ ନାହିଁ, ସୁଖ ପାଇପାରିବେ ନାହିଁ, ଶ୍ରେଷ୍ଠ ଗତି କଥା କ'ଣ କହିବା। ଅନ୍ତିମରେ ତସ୍ମାତ୍ ଶାସ୍ତ୍ରଂ ପ୍ରମାଣନ୍ତେ, ସେଥିପାଇଁ ସେ ସିଦ୍ଧାନ୍ତ ଦେଲେ ଶାସ୍ତ୍ର ପ୍ରମାଣ ଅନୁସାରେ କାର୍ଯ୍ୟ କରିବାକୁ ପଡ଼ିବ। କିନ୍ତୁ ଅର୍ଜୁନ ଦେଖିଲେ ଅଧିକାଂଶ ଲୋକ ତ ଶାସ୍ତ୍ର ବିଧି ଅନୁସାରେ କାର୍ଯ୍ୟ କରୁନାହାନ୍ତି, ତେଣୁ 17 ଅଧ୍ୟାୟରେ ସେ ପ୍ରଥମ ପ୍ରଶ୍ନଟି ପଚାରିଲେ, ପ୍ରଭୁ ଆପଣ ଯେଉଁ କହିଲେ ଶାସ୍ତ୍ରବିଧି ଅନୁସାରେ କାର୍ଯ୍ୟ କରିବା ପାଇଁ ପୂଜା କରିବା ପାଇଁ ଯାହା ସବୁ କରିବା ପାଇଁ, ଯେଉଁମାନେ କରୁନାହାନ୍ତି ତାଙ୍କର କ'ଣ ଅବସ୍ଥା, ଯେ ଶାସ୍ତ୍ରବିଧି ମୁତ୍ସୁର୍ଯ୍ୟ ଜଗନ୍ତେ ସଦୟାନୁତା, ସେମାନେ ମଧ୍ୟ ଆମେ ଦେଖୁଛୁ ବିଭିନ୍ନ ପ୍ରକାର ଯଜ୍ଞ କରୁଛନ୍ତି, ବିଭିନ୍ନ ପ୍ରକାର ପୂଜା କରୁଛନ୍ତି, ବିଭିନ୍ନ ପ୍ରକାର ଧର୍ମ ଅନୁଷ୍ଠାନ କରୁଛନ୍ତି, ତାଙ୍କର କ'ଣ ସ୍ଥିତି କ'ଣ, ଭଗବାନ ପଚାରିଲେ ଅର୍ଜୁନ। ତେଣୁ ଭଗବାନ ଯେଉଁମାନେ ଶାସ୍ତ୍ରବିଧି ଉଲ୍ଲଂଘନ କରିକି ଯେଉଁ ପୂଜାପୂଜି ବିଧି କରୁଛନ୍ତି ତାଙ୍କ କଥା ଛାଡ଼, ତାଙ୍କ କଥା ପରେ କହିବେ, ଆଗ କହିଲେ ଯେଉଁମାନେ ଶାସ୍ତ୍ରବିଧି ଅନୁସରଣ କରି କରୁଛନ୍ତି, ଶାସ୍ତ୍ରବିଧି ଯେଉଁମାନେ ଅନୁସରଣ କରୁଛନ୍ତି ସେମାନେ ତିନି ପ୍ରକାର ରହିଛନ୍ତି, ତ୍ରିବିଧା ଭଗତି ଶ୍ରଦ୍ଧା ଦେହିନାଂସା ସ୍ୱଭାବ, ଏଇ ଆମର ସ୍ୱଭାବ, ଶାସ୍ତ୍ରବିଧି ଅନୁସାରେ ପୂଜା କରିବା। କିଏ ସାତ୍ତ୍ୱିକ ସ୍ୱଭାବ ଅଛନ୍ତି ଯଦି ସାତ୍ତ୍ୱିକ ଦେବାନ, ଯେଉଁମାନେ ସାତ୍ତ୍ୱିକ ଗୁଣ ରହିଛି ସାତ୍ତ୍ୱିକ ସ୍ୱଭାବ ରହିଛି ସେମାନେ ଦେବାଦେବୀମାନଙ୍କୁ ପୂଜା କରନ୍ତି। ଯଦି ସାତ୍ତ୍ୱିକ ଦେବାନ ଯକ୍ଷ ରାକ୍ଷସ ରାଜସା, ରଜଗୁଣ ଯେଉଁମାନେ ରହିଛନ୍ତି ସେମାନେ ଯକ୍ଷ ରାକ୍ଷସମାନଙ୍କୁ ପୂଜା କରିବେ, ଏବଂ ପ୍ରେତ ଭୂତ ଗଣସ୍ଥାନ ଯଦନ୍ତି ତାମସା, ତମ ଗୁଣର ପ୍ରାଧାନ୍ୟ ଯେଉଁମାନଙ୍କୁ ରହିଛି ସେମାନେ ଭୂତ ପ୍ରେତଙ୍କ ପୂଜା କରିବେ। ଆମ ଗାଁରେ ଥିଲାବେଳେ ଆମେ ପଢ଼ୁଛୁ, ଆମେ ବଦଗିରି ପାଖରେ ଆମର ଜନ୍ମସ୍ଥାନ, ସେଠି ଆମେ ଶୁଣୁଥିଲୁ ସେ ଆମକୁ ସେ ପୂଜା କରୁଛି, ଭୂତ ପୂଜା କରୁଛି, ପ୍ରେତ ପୂଜା କରୁଛି, ଆମକୁ ଏଇଟା ଗୋଟେ ପୂଜା ସେତେବେଳେ ଆମେ ଜାଣିପାରୁନଥିଲୁ, କନଫ୍ୟୁଜନ୍ ଥିଲା। ଆମେ ଆମେ ଜଗନ୍ନାଥର ସେବକ, ଜଗନ୍ନାଥ ପୂଜା କରୁଛୁ ଜନ୍ମରୁ, ପିଲାଦିନୁ ଆମେ ସେ ଜଗନ୍ନାଥଙ୍କର ମନ୍ଦିରରେ ଖେଳାବୁଲା କରି ବଢ଼ୁଥିଲୁ। ତେଣୁ ଜଗନ୍ନାଥକୁ ପୂଜା କରୁଛୁ, ଆମେ ଜାଣିପାରୁନୁ ଜଗନ୍ନାଥ କ'ଣ ଅଲଗା, ଏ ଠାକୁରାଣୀ କ'ଣ ଅଲଗା, ହନୁମାନ କ'ଣ ଅଲଗା, ଏତେ ସବୁ ଦେବାଦେବୀ ଅଛନ୍ତି, ଏତେ ସବୁ ଭୂତ ପ୍ରଦେଶ ପୂଜା ହେଉଛି, କ'ଣ କିଏ କ'ଣ ଜିନିଷ କ'ଣ ଜାଣିପାରୁନଥିଲୁ। ମୋତେ ଜଣେ କହିଲେ, ଏ ତୁମର ଇଷ୍ଟଦେବ ହେଲା ଜଗନ୍ନାଥ। ମୁଁ କହିଲି ଇଷ୍ଟଦେବ କାହିଁକି ଆମର, ପ୍ରକୃତରେ ଜଗନ୍ନାଥଙ୍କ କୃପାରୁ ଆମେ ତାଙ୍କର ସେବକ ରୂପରେ ଆସି ଜନ୍ମ ହେଇଥିଲୁ। ଜଗନ୍ନାଥ ପୂର୍ବ ଜନ୍ମରେ କିଛି ଥିଲା, ସେଥିପାଇଁ ଜଗନ୍ନାଥ ଆମକୁ ତାଙ୍କର ସେବକ ରୂପରେ ଜନ୍ମ ଦେଇଥିଲେ, ଜନ୍ମ କରାଇଥିଲେ। ତେଣୁ ସେତେବେଳେ ଆମେ ଜାଣିପାରୁନଥିଲୁ ଭଗବାନ କ'ଣ, ଦେବତା କ'ଣ, ଇଏ କ'ଣ, ସିଏ କ'ଣ, ସବୁ ଜାଣିପାରୁନଥିଲୁ। ଏତେ ଜାଣିବାଟା ଏତେ ସହଜ ଜିନିଷ ନୁହଁ। ସମସ୍ତେ ଭଗବାନ, 33 କୋଟି ଭଗବାନ ବୋଲି କହିବେ ଲୋକମାନେ, ହିନ୍ଦୁମାନଙ୍କର ବହୁତ ଭଗବାନ ଅଛନ୍ତି, କିନ୍ତୁ ଭଗବାନ ଯେ ଏକ ସେମାନେ ଜାଣନ୍ତି ନାହିଁ। ଏମାନେ ସବୁ ତାଙ୍କ ସେବକ, ତାଙ୍କର ସର୍ଭାଣ୍ଟ, ତାଙ୍କର କିଙ୍କର ସେମାନେ, ତାଙ୍କର ତାଙ୍କର ଦାସ, ଏଇଟା ସେମାନେ ଜାଣନ୍ତି ନାହିଁ। ଏକଲା ଈଶ୍ୱର କୃଷ୍ଣ ଆର ସବୁ ଭୃତ୍ୟ, ଆଉ ସମସ୍ତେ ତାଙ୍କର ଭୃତ୍ୟ, ତାଙ୍କର ସେବକ, ଏଇଟା ଆମେ ଜାଣିନଥିଲୁ। ଆଉ ଜଗନ୍ନାଥ କୃପା କରି ଆମେ ଜଗନ୍ନାଥ ପୂଜା କରୁଥିଲୁ ପିଲାଦିନେ, ବ୍ରତ ହେଇସାରିଲା ପରେ, ଉପନୟନ ଗ୍ରହଣ ସରିଲା କଲା ପରେ ପୂଜା କରୁଥିଲୁ, ଆମ ମଝିରେ ମଝିରେ ପାଳି ପଡ଼ୁଥିଲା। ତେଣୁ ଜଗନ୍ନାଥ ପ୍ରାର୍ଥନା କରୁଥିଲୁ, ପ୍ରଭୁ ଆମେ ତ କିଛି ଜାଣିନାହୁଁ, ଖାଲି ବୁଲେଇ ଦେଉଛୁ, ଆଳତି କରିଦେଉଛୁ, କିଛି ଜାଣିପାରୁନାହୁଁ। ସେତେବେଳେ ପ୍ରାର୍ଥନା କରୁଥିଲୁ, ଏବେ ଆମକୁ ଜଗନ୍ନାଥ କୃପା କରି ତାଙ୍କ ଯୋଗଉଛନ୍ତି, ଜ୍ଞାନ ଦେଉଛନ୍ତି। ତେଷାଂ ସତତ ଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକଂ ଯଦାମି ବୁଦ୍ଧି ଯୋଗଂ ତଂ ଜୈନ ମାଂ ବୁଝାନ୍ତି ଦେ। ବୁଦ୍ଧି ଯୋଗ ଭଗବାନ ପ୍ରଦାନ କରିବେ। ତେଣୁ ଇଏ ଭଗବାନ ଲୋକମାନେ ଜାଣିପାରିବେ ନାହିଁ। ପ୍ରଭୁପାଦ ମହାରାଜ ଗୋଟେ ଶ୍ଳୋକରେ କହିଛନ୍ତି, ଦଶମ ସ୍କନ୍ଧ ନବମ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି, ପ୍ରଭୁପାଦ ମହାରାଜ କହିଛନ୍ତି ଭାବାର୍ଥରେ, ଦଶମ ସ୍କନ୍ଧ ଦଶମ ଅଧ୍ୟାୟରେ, ନବମ ଅଧ୍ୟାୟରେ ଭଗବାନ ବନ୍ଧା ହେଲେ, ଦଶମ ଅଧ୍ୟାୟରେ ଯମୁନାର୍ଜୁନକୁ ଯେଉଁ ଉପାଡ଼ି ଦେଲେ, ସିଏ ପ୍ରାର୍ଥନା କରିବେ, ସେ ପ୍ରାର୍ଥନାରେ ଗୋଟେ ସ୍ତୁତିରେ ଯେଉଁ କହିଛନ୍ତି ପ୍ରଭୁପାଦ ମହାରାଜ, ତାଙ୍କ ଭାବାର୍ଥରେ କହିଛନ୍ତି, ଅନଲେସ୍ ଭଗବାନଙ୍କର କୃପା ନହେଲେ, ବା ଭଗବାନଙ୍କର ଭକ୍ତଙ୍କର କୃପା ନହେଲେ, ଜଣେ ଜାଣିପାରିବ ନାହିଁ ଯେ କୃଷ୍ଣ ହେଉଛନ୍ତି ପରମପୁରୁଷ ଭଗବାନ, ଜଣେ ଜାଣିପାରିବ ନାହିଁ। ଦଶମ ସ୍କନ୍ଧ ନବମ ଅଧ୍ୟାୟରେ ସେ ଶ୍ଲୋକଟି, ଦଶମ ଅଧ୍ୟାୟରେ ସେ ଶ୍ଲୋକଟି ଅଛନ୍ତି, ଅନଲେସ୍ ଡେଲିଭର୍ଡ ଅର୍ ବ୍ଲେସ୍ଡ ବାଇ ଏ ଡିଭୋଟି, ୱାନ୍ କ୍ୟାନଟ୍ ରିଏଲାଇଜ୍ ଦ୍ୟାଟ୍ କୃଷ୍ଣ ଇଜ୍ ଦ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍। ଭଗବାନଙ୍କର ଦ୍ୱାରା ବା ଭଗବାନଙ୍କ ଭକ୍ତଙ୍କ ଦ୍ୱାରା ଯଦି କୃପା ଜଣେ ନ ପାଇବ, ସେ ଜାଣିପାରିବ ନାହିଁ, ଯେତେ ବଡ଼ ବୁଦ୍ଧିମାନ ହୁଅନ୍ତୁ, ସେ ଜାଣିପାରିବ ନାହିଁ ଯେ କୃଷ୍ଣ ହେଉଛନ୍ତି ପରମପୁରୁଷ ଭଗବାନ ବୋଲି। ଦେର୍ ଆର୍ ସୋ ମେନି ସିଦ୍ଧ ଅର୍ ଯୋଗୀଜ୍, ବହୁତ ସିଦ୍ଧ ବ୍ୟକ୍ତି ଅଛନ୍ତି, ଲୋକମାନେ ଭାବନ୍ତି ଇଏ ଭଗବାନ, କାରଣ କିଛି ସିଦ୍ଧି ପ୍ରାପ୍ତ ହୋଇଛନ୍ତି, ଶୂନ୍ୟରୁ ସୁନା ବାହାର କରିଦେବେ, ଇଏ ଭଗବାନ ପୂଜା ହେଲେ, ପୂଜିତ ହେଲେ ସିଦ୍ଧ। ଦେର୍ ଆର୍ ସୋ ମେନି ସିଦ୍ଧ ଅର୍ ଯୋଗୀଜ୍, ପ୍ରଭୁପାଦ ମହାରାଜ କହନ୍ତି, ତାଙ୍କ ସମୟରେ ସେ ଦେଖିଥିଲେ ସବୁ ବହୁତ ଯୋଗୀ ଅଛନ୍ତି, ଏଇଠି ବୁଡ଼ିବେ ଯାଇ ବାହାରିଲେ ଆଉ କେଉଁଠି ବାହାରିବେ। ଚାରି ଯେଉଁ ରହିଛି, ଚାରି କଡ଼ ଯେଉଁ ରହିଛି, ବିଭିନ୍ନ ପ୍ରକାର ସାତ ସମୁଦ୍ର ପଳେଇ ଆସିବେ, ଯାଇକି ସ୍ନାନ କରି ପଳେଇ ଆସିବେ, ଏଭଳି ରହିଛି। ବା ଆମର ଯେଉଁ ଚାରୋଟି ତୀର୍ଥ ରହିଛି, ଆମର ଭାରତବର୍ଷରେ ଚାରୋଟି ତୀର୍ଥ ରହିଛି, ଉତ୍ତରରେ ହେଲେ ଆମର ବଦ୍ରୀନାଥ, ଦକ୍ଷିଣରେ ହେଲେ ରାମନାଥ, ପୂର୍ବରେ ରହିଲେ ଜଗନ୍ନାଥ, ଜଗନ୍ନାଥକୁ ତ ଭୁଲି ଯାଉଛୁ ଜଗନ୍ନାଥ ବୋଲି, ପଶ୍ଚିମରେ ରହିଲେ ଦ୍ୱାରକାନାଥ, ଏସବୁ ରହିଛି। ଚାରି ତୀର୍ଥରେ ସ୍ନାନ କରି ପଳେଇ ଆସିବେ, ଗୋଟିଏ ଜାଗାରେ ବୁଡ଼ ମାରିବେ, ବୁଲି ପଳେଇ ଆସିବେ, ଯୋଗୀ ଏଭଳି ରହିଛନ୍ତି, ସିଦ୍ଧି ସବୁ ରହିଛନ୍ତି। କିନ୍ତୁ ଦେର୍ ଆର୍ ସୋ ମେନି ସିଦ୍ଧ ଅର୍ ସୋ ମେନି ଯୋଗୀଜ୍, ହୁ କ୍ୟାନଟ୍ ଅଣ୍ଡରଷ୍ଟାଣ୍ଡ କୃଷ୍ଣ, ଭଗବାନ ସେ ଜାଣିପାରିବେ ନାହିଁ। ଭଗବାନ ଏଭଳି ଲୀଳା ରହିଛି, ମନୁଷ୍ୟମାନଙ୍କ ସହ ଭଗବାନ କହିଲେ ନା, କଶ୍ଚିତ୍ ମାନ ବ୍ୟତୀ ସତ୍ତ୍ୱତଃ, ଖୁବ୍ କ୍ୱଚିତ୍ ଲୋକ ଭଗବାନ ଜାଣନ୍ତି, ଇନଷ୍ଟେଡ୍ ଦେ ମିସ୍ ଅଣ୍ଡରଷ୍ଟାଣ୍ଡ ହିମ୍, ଅନ୍ୟ ପକ୍ଷରେ ସେମାନେ ବହୁତ ସିଦ୍ଧ ରହିଛନ୍ତି, ବହୁତ ଯୋଗୀ ରହିଛନ୍ତି, ସେମାନେ ଭଗବାନ ବୁଝିପାରନ୍ତି ନାହିଁ, ତାଙ୍କୁ ମିସ୍ ଅଣ୍ଡରଷ୍ଟାଣ୍ଡ, ସେ ଭାବନ୍ତି ସାଧାରଣ ବ୍ୟକ୍ତି ଜଣେ, ମିସ୍ଅଣ୍ଡରଷ୍ଟାଣ୍ଡ ହିମ୍, ଅଦର୍ସ କ୍ୟାନ୍ ନେଭର୍ ଅଣ୍ଡରଷ୍ଟାଣ୍ଡ। ସିଦ୍ଧ ଯୋଗୀମାନେ ଯେଉଁମାନେ ବୁଝିପାରୁନାହାନ୍ତି, ଭୁଲ ବୁଝୁଛନ୍ତି, ଆଉ ଅନ୍ୟମାନଙ୍କ କଥା କ'ଣ କହିବା, ଦେ କ୍ୟାନ୍ ନେଭର୍ ଅଣ୍ଡରଷ୍ଟାଣ୍ଡ, ଆଣ୍ଡ ନାଇଦର୍ ବାଇ ସ୍ପେକୁଲେସନ୍, ତାଙ୍କର ମନ ଚିନ୍ତା କରି 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 100 କୋଟି ବର୍ଷ ଧରି କଲେ ମଧ୍ୟ ଚିନ୍ତା ଜାଣିପାରିବେ ନାହିଁ, ଏବଂ ନର୍ ବାଇ ଏନି ଅଦର୍ ବଡିଲି ବା ମେଣ୍ଟାଲ୍ ଜିମ୍ନାଷ୍ଟିକ୍, ଶୁଁ ଶୁଁ କରିକି ଶୁଁ ସାଁ କରିକି ଯେତେ ଯାହା କରେ ମଧ୍ୟ, ଯେସବୁ ରହିଛି ଅନୁଲୋମ ବିଲୋମ ଇତ୍ୟାଦି ସବୁ ରହିଛି, ମେଣ୍ଟାଲ୍ ଜିମ୍ନାଷ୍ଟିକ୍, ବଡିଲି ସକାଳୁ ଉଠି ଧାଉଁଛନ୍ତି, ଏସବୁ କହୁଛନ୍ତି, ବଡିଲି ଜିମ୍ନାଷ୍ଟିକ୍ ସବୁ କରୁଛନ୍ତି, ଏଇଟା ଜିମ୍ନାଷ୍ଟିକ୍, ଏଇଟା ଯୋଗ ନୁହଁ। ଯୋଗ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରେ କିଭଳି ଯୋଗ କରିବାକୁ ପଡ଼ିବ। ଆ ଦ୍ୱାରା ଜାଣିହେବ ନାହିଁ, ଭଗବାନ ଜାଣିହେବ ନାହିଁ, ଅନଲେସ୍ ଡେଲିଭର୍ଡ ଆର୍ ବ୍ଲେସ୍ଡ ବାଇ ଡିଭୋଟି। ଅନଲେସ୍ ଡେଲିଭର୍ଡ ବ୍ଲେସ୍ଡ ବାଇ ଡିଭୋଟି, ଭଗବାନଙ୍କର ଭକ୍ତଙ୍କର କୃପା ବିନା କେହି ଜାଣିପାରିବେ ନାହିଁ ଭଗବାନଙ୍କୁ, ଇଏ ଭଗବାନ ବୋଲି। ଅନ୍ୟମାନଙ୍କ ଅନ୍ୟ କଥା କ'ଣ କହିବା। ତେଣୁ ଏଠି ଯେଉଁ କୁହାଗଲା ଯେ ମନୁଷ୍ୟ ମୂର୍ତ୍ତିଶ୍ଚ, ଭଗବାନ ଥିଲାବେଳେ ତାଙ୍କୁ ଲୋକମାନେ ଜାଣିପାରୁନଥିଲେ, ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ଯୁବୟନ୍ତୁ, ଏଠି କୁହାଗଲା ଯେ ଏଇ ସେଥିପାଇଁ କୁହାଗଲା ଶ୍ରଦ୍ଧା ସଦ୍ୟ ବିଶ୍ୱାସ କହେ ସୁଦୃଢ଼ ଇଚ୍ଛ ଚେତନ ଚେତନା। ତିନି ପ୍ରକାର ଶ୍ରଦ୍ଧା ଆମକୁ କୁହାଗଲା, ଦେବତାମାନେ ଯେଉଁମାନେ ଶ୍ରଦ୍ଧା ମାନେ କ'ଣ ଶାସ୍ତ୍ରବିଧି ଅନୁସରଣ ନକରି ଯଜନ କରନ୍ତି ବା ଯଜ୍ଞ ଇତ୍ୟାଦି କରନ୍ତି ସେମାନେ ଆସୁରାଂ, ସେମାନେ ସବୁ ଆସୁର ଭାବ, ଶାସ୍ତ୍ରବିଧି ଅନୁସରଣ କରନ୍ତି ଅସୁର ଭାବ ସବୁ ରହିଛି। ତେଣୁ ଏହିଭଳି ଭାବରେ ଯେଉଁ ଶ୍ରଦ୍ଧା ରହିଛି, ଏହି ଶ୍ରଦ୍ଧା ଯେତେବେଳେ ଆମେ ସାଧୁସଙ୍ଗ କରୁଛେ, ଏ ଦୃଢ଼ରୁ ଦୃଢ଼ଭୂତ ହେଉଛି, ଦୃଢ଼ତରରୁ ଦୃଢ଼ଭୂତ ହୋଇକରି ଅନ୍ତିମରେ ଆମେ ଏଇ ପରମାର୍ଥ ମାର୍ଗରେ ଆମେ ଅଗ୍ରସର ହେବା, ପରମାର୍ଥ ମାର୍ଗରେ ଅଗ୍ରସର ହେଇ ସ୍ଥିତିକୁ ଯିବା। ଅନଲିମିଟେଡ୍ ରହିଛି ତା'ର ତା'ର ସ୍ତର ଯେଉଁ ରହିଛି, ଲିମିଟ୍ ନାହିଁ, ସ୍କାଇ ଇଜ୍ ଦ ଲିମିଟ୍ ବୋଲି କୁହାଯାଏ। ସେହିଭଳି ଭାବରେ ଅଗ୍ରଗତି କରିବା। ତେଣୁ ଶ୍ରଦ୍ଧା ଶବ୍ଦେ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ, ଇଏ ହେଉଛି ଶ୍ରେଷ୍ଠ ଶ୍ରଦ୍ଧା ହେଉଛି ଏଇଟା। ବିଶ୍ୱାସ କହେ ବିଶ୍ୱାସ ରହିବ, କ'ଣ କୃଷ୍ଣେ ଭକ୍ତି କହିଲେ ସର୍ବକର୍ମ କୃତ ହୁଏ, ଭଗବାନ ଯଦି ଭକ୍ତି କରିଦେଲା ମାନେ ଆଉ କିଛି ବାକି ରହିଲା ନାହିଁ, ସମସ୍ତଙ୍କର କିଛି ନା କିଛି କର୍ତ୍ତବ୍ୟ ରହିଛି। ଭାଗବତ ଏକାଶ ସ୍କନ୍ଧରେ ନବଯୋଗନ୍ଦ ସେବତା କହିଛନ୍ତି ସମସ୍ତଙ୍କର କିଛି ନା କିଛି କର୍ତ୍ତବ୍ୟ ରହିଛି, କିଛି ନା କିଛି ନୁହଁ ସମସ୍ତଙ୍କର ରହିଛି, ଛଅଟି କର୍ତ୍ତବ୍ୟ ରହିଛି। ଦେବତାମାନଙ୍କ ପ୍ରତି ରହିଛି, ଦେବର୍ଷି ଭୂତ ଆପ୍ତ ନୁଣାଙ୍କ ପିତୃଣାଙ୍କ, ଦେବତାମାନଙ୍କ ପ୍ରତି, ଋଷିମାନଙ୍କ ପ୍ରତି, ଜୀବମାନଙ୍କ ପ୍ରତି, ପିତାମାତାଙ୍କ ପ୍ରତି, ବନ୍ଧୁବାନ୍ଧବମାନଙ୍କ ପ୍ରତି, ଏବଂ ଦେବର୍ଷି ଭୂତ ଆପ୍ତ ନୁଣାଙ୍କ ପିତୃଣାଙ୍କ, ପିତାମାତାଙ୍କ ପ୍ରତି, ମନୁଷ୍ୟମାନଙ୍କ ପ୍ରତି, ଏଇଭଳି ଭାବରେ ଛଅଟି ଋଣ ସମସ୍ତଙ୍କର ରହିଛି। ଆମେ ଜନ୍ମ ହେଉଛେ ମାନେ ଆମର ସେ ଛଅଟି ଋଣ ଧରିକି ଆସୁଛେ, ବୋଝ ରହିଛି ଆମ ଉପରେ, ଋଣ ସୁଝି ନହେଲେ ଜଣେ ଇଏ ହେଇପାରିବ ନାହିଁ, ମୁକ୍ତ ହେଇପାରିବ ନାହିଁ। ଋଣ ରହିଛି କୁଆଡ଼େ ଯିବୁ ତୁ, ଆସ ଯେମିତି ତାକୁ ସୁଝିବୁ ନା, ଆଉ ଋଣ ସୁଝିବୁ, ଋଣ ଅନୃଣୀ ଗୋଟେ କଥା ରହିଛି, ଜଣେ ଅନୃଣୀ ନୁହନ୍ତି ସେମାନେ ସୁଖୀ ହେଇପାରିବେ ନାହିଁ। ମହାଭାରତରେ ଗୋଟେ ପ୍ରଶ୍ନ ରହିଛି, ଯଦି ସେମାନେ କହିଛି ଅନୃଣୀ ଋଣ ଯାହା ପରେ ସେ କ'ଣ ତାକୁ ସହଜରେ ଛଡ଼ାଯିବ, ତାକୁ ଯେମିତି ହେଲେ ତାଠୁ ଆଦାୟ କରାଯିବ ନା, ଆଉ ଯେମିତି କ'ଣ କରିକିରି। ଆଉ ଏ ଛଅଟି ଋଣ ଆମ ସମସ୍ତଙ୍କ ରହିଛି, ଜନ୍ମ ହେଲା ମାନେ ଆମ ଛଅଟି ଋଣ ରହିଛି, ଏଇଟା ବି କେହି ଜାଣନ୍ତି ନାହିଁ ଏଇଟା ଆମର ଋଣ ରହିଛି ବୋଲି। ସେମାନେ ବ୍ୟାଙ୍କରୁ ଯେଉଁ ଲୋନ୍ ନେଲେ ସେଇଟା ଋଣ, ଆଉ କିଛି ଋଣ ଜାଣିପାରନ୍ତି ନାହିଁ ସେମାନେ। ଦେବତାମାନଙ୍କ ପ୍ରତି ଆମ ଋଣ ରହିଛି, ଭଗବାନ କହିଲେ ଯଦି ଦେବତାମାନଙ୍କୁ ଋଣ ନ ସୁଝିକି ତୁମେ ଖାଦ୍ୟ ଗ୍ରହଣ କରୁଛ, ତୁମେ ଚୋର, ତୁମେ ଦଣ୍ଡନୀୟ ହେବ। ତୃତୀୟ ଅଧ୍ୟାୟରେ ଭଗବାନ କହିଲେ ଦେବତାମାନେ ଆମେ ସବୁ ଦେଉଛନ୍ତି, ଆମେ ସରକାରଙ୍କର ଲାଇଟ୍ ଚାଲିଦେଉଛେ ବୋଲି କେତେ ବିଲ୍ ଆସିଯାଉଛି, ଆମେ ଦେଇପାରୁନି, ବହୁତ ଆଜିଟେସନ୍ ଚାଲୁଛି, ବଢ଼ିଗଲା ବିଲ୍ କାହିଁକି କେତେ ହେଲା, କମାଅ ରେଟ୍ କମାଅ ରେଟ୍ କମାଅ। ସୂର୍ଯ୍ୟଙ୍କର ବିଲ୍ ଯଦି ଆସିବ କେତେ ହେବ, ସୂର୍ଯ୍ୟଙ୍କର ବିଲ୍ ଯଦି ଥରେ ଆସିବ, ବାୟୁର ବିଲ୍ ଯଦି ଆସିବ, ଏୟାର ବିଲ୍ ଆସିବ କେତେ ହେବ, ଆମେ ଦେଇପାରିବା ଚିନ୍ତା କରିପାରିବା। ଦେବତାମାନଙ୍କ କେତେ ଋଣ ରହିଛି, ଦେବତାମାନଙ୍କ ଋଣ, ଋଷିମାନଙ୍କ ଋଣ, ଇଏ ଆମେ ଋଷିମାନଙ୍କ ଋଣ, ଏଇଟା ଆମେ ଋଣକୁ ଆମେ ଇଏ କରୁଛେ, ଅନୃଣୀ ହେଉଛେ। ଏ ପାଠ ପଢ଼ିକିରି ଦେବତାମାନେ ଇଏ କାହା ପାଇଁ କରିଛନ୍ତି, ଋଷିମାନେ ଭାଗବତ ଶାସ୍ତ୍ର କାହା ପାଇଁ କରିଛନ୍ତି, ପଶୁପକ୍ଷୀମାନଙ୍କ ପାଇଁ କରିଛନ୍ତି, ନା ଏ ଶାସ୍ତ୍ର ସବୁ ହେଇଛି ମନୁଷ୍ୟମାନଙ୍କ ପାଇଁ। କୃଷ୍ଣ ଭୁଲି ସେଇ ଜୀବ ଜୀବ ହି ନା ନା ସେ ଯେଉଁ ମାୟା କ'ଣ ସେଇଟା ଅତେ କୃଷ୍ଣ ତାର କହିଲେ ବେଦ ପୁରାଣ ସେ ଯେଉଁ ଶ୍ଳୋକଟି ଅଛି କ'ଣ ସେଇଟା ମାୟାବଦ୍ଧ ଜୀବେ ନାହିଁ କୃଷ୍ଣ ସ୍ମୃତି ଜ୍ଞାନ ଜୀବେର କୃପାୟ କହିଲ କୃଷ୍ଣ ବେଦ ପୁରାଣ। ବେଦ ପୁରାଣ କରିଦେଲେ ଆମେ ନିଜେ ପଢ଼ିଦେବା ନା, ଯାଅ ଭାଗବତ ପଢ଼ ବୈଷ୍ଣବେର
ଭଗବାନ ଭୁଲି ଯାଇଛେ, ମାୟା ମୁଗ୍ଧ ହେଇଯାଇଛେ, ଆମେ ଭଗବାନ ଜାଣିନାହିଁ। କିନ୍ତୁ ଭଗବାନ ବେଦ ପୁରାଣ କହିଲେ ଆମେ ତାହେଲେ କହିବା ଠିକ ଅଛି, ଆମେ ବେଦ ପୁରାଣ ନା ନା ବେଦ ପୁରାଣ ସାର ହେଉଛି ଭାଗବତ, ଏସବୁ ଘଟଣା ହେଇ ସରିଛି ନା। ଆଉ ଯେଉଁମାନେ ଜାଣିନାହାନ୍ତି ସେମାନେ ବେଦ ପୁରାଣ ପଢ଼ିବେ, ଯେଉଁମାନେ ଜାଣିଗଲେଣି ଯିଏ ବେଦ ପୁରାଣ ରଚନା କଲେ ସିଏ ତ ସାଟିସ୍ଫାଏ ହେଲେନି, ସେ ତ ସନ୍ତୋଷ ପାଇଲେ ନାହିଁ ତାପରେ ଭାଗବତ ରଚନା କଲେ। ଆଉ ତୁମେ କାହିଁକି ସେସବୁ ପୁଣି ବେଦ ପୁରାଣ ପଢ଼ିବ କାହିଁକି, ତୁମ ପାଇଁ ଭାଗବତ ରହିଛି ନା, ଆମେ ଭାଗବତ ପଢ଼ିଦେବା ନିଜେ, ନା ନା ତୁମେ ନିଜେ ଭାଗବତ ପଢ଼ିଲେ ବୁଝିପାରିବ ନାହିଁ, ଯାଅ ଭାଗବତ ପଢ଼। ବୈଷ୍ଣବର ସ୍ଥାନେ ଅନେକ ବୈଷ୍ଣବ ଅଛନ୍ତି, ଆମେ ଯାହା ପାଖକୁ ଗଲେ ନା ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ, ସେଇ ବୈଷ୍ଣବ ଯେ ଚୈତନ୍ୟ ଧାରାରେ ଆସୁଛନ୍ତି, ଚୈତନ୍ୟ ମହାପ୍ରଭୁଙ୍କ ଧାରାରେ ଆସୁଛନ୍ତି, ତାଙ୍କର ଚରଣରେ ଗଲେ ଯାଇ ଭାଗବତ ବୁଝିବ, ତେବେ ତ ପାଇବ ଭାଗବତ ସିଦ୍ଧାନ୍ତ। ଭାଗବତ ସିଦ୍ଧାନ୍ତ ବହୁତ ରହିଛି, ଉଚ୍ଚ ସ୍ଥିତି ରହିଛି ଭାଗବତ ସିଦ୍ଧାନ୍ତ। ତେଣୁ ଏଇ ଯେଉଁ ଋଷିମାନଙ୍କ ପ୍ରତି ଆମର ଋଣ ରହିଛି ଆମକୁ ଉଦ୍ଧାର କରିବା ପାଇଁ ସେ ବ୍ୟବସ୍ଥା କରିଛନ୍ତି। ପଶୁପକ୍ଷୀମାନେ ଏଇଟାକୁ ବ୍ୟବହାର କରିପାରିବେ ନାହିଁ, ମନୁଷ୍ୟ ହିଁ ବ୍ୟବହାର କରିବ, କିନ୍ତୁ ମନୁଷ୍ୟ ଜନ୍ମ ପାଇ ଆମେ ଏଇଟାକୁ ପଢ଼ିଲେ ନାହିଁ, କ'ଣ ହେଲା ଅବସ୍ଥା, କ'ଣ ହେଲା ଋଷି ଋଣ ରହିଲା, ପୁଣି ଆସିବ ତାକୁ ଶୁଝିବାକୁ ପଡ଼ିବ, ଋଷି ଋଣ ଦେବତାମାନଙ୍କ ଋଣ ରହିଲା, ଋଷି ଋଣ ରହିଲା, ଦେବର୍ଷି ଭୂତ ଜୀବମାନଙ୍କ ପାଖରେ ଆମର ଆମେ ଋଣୀ ରହିଛେ, 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ସମସ୍ତେ ଆମର, କିଛି ମନୁଷ୍ୟମାନେ ଛାଡ଼ ତାଙ୍କ ପାଇଁ ଅଲଗା ସେପାରେଟ୍ଲି ଗୋଟେ ରହିଛି, ଅନ୍ୟ ଯେତେ ଜୀବ ରହିଲେ ସମସ୍ତ ପାଇଁ ଆମେ ସମସ୍ତଙ୍କ ପାଖରେ ଆମେ ଋଣୀ। ପଶୁ ଯେଉଁ ଆମର ଯେଉଁ ଖାଦ୍ୟ ପଦାର୍ଥ ଯାହା ସବୁ ପାଉଛେ କାହାଠୁ ପାଉଛେ, ଜୀବମାନଙ୍କଠାରୁ ପାଉଛେ, ଫ୍ୟାକ୍ଟ୍ରିରୁ ପାଉନେ, ଫ୍ୟାକ୍ଟ୍ରି ପାଇଲେ ମଧ୍ୟ ତା ପାଖରେ ମଧ୍ୟ ଆମେ ଋଣୀ ରହିଛୁ, ଫ୍ୟାକ୍ଟ୍ରି ମଧ୍ୟ ବହୁତ ଜିନିଷ ଆମେ ପାଉଛେ, ସେ ମଧ୍ୟ ତାଙ୍କ ପାଖରେ ଆମେ ଋଣୀ ରହିଲେ, ଭୂତ ପାଖରେ ମଧ୍ୟ ଆମେ ଋଣୀ, ଅନାଥ ହେଉଛି ଭୂତାନ ବି କୁହାଗଲା, ଭୂତମାନଙ୍କ ଦରକାର ନ ଭୂତ, ପଞ୍ଚମହାଭୂତରେ ଆମେ ତିଆରି ନା, ପଞ୍ଚମହାଭୂତ ଆମେ ଭୂତ, ତେଣୁ ଇଏ ସମସ୍ତ ଜୀବମାନଙ୍କ ପାଖରେ ଆମେ ଋଣୀ ରହିଛେ, କେତେ କାହାର ଆମ ପାଖରେ ଋଣ ରହିଛି ଆମେ କହିପାରିବା ନାହିଁ, ଋଣ ଶୁଝିବାକୁ ବସିଲେ ଶୁଝିପାରିବା ନାହିଁ, ଜୀବନ ବିତି ଯେଉଁ ଶୁଝିପାରିବା ନାହିଁ। ଭୂତ ଆପ୍ତ ବନ୍ଧୁବାନ୍ଧବମାନଙ୍କ ବିଶେଷ ଆମର କୃପା ରହିଛି, ବନ୍ଧୁବାନ୍ଧବମାନେ ବହୁତ ସାହାଯ୍ୟ କରନ୍ତି, ବନ୍ଧୁବାନ୍ଧବମାନେ ବନ୍ଧୁବାନ୍ଧବ ପିତାମାତା ଛାଡ଼ ତାଙ୍କ ପାଇଁ ଅଲଗା ରହିଛି, ମନୁଷ୍ୟମାନଙ୍କ ପାଇଁ ଅଲଗା ରହିଛି, ବନ୍ଧୁବାନ୍ଧବ ପାଇଁ ସେପାରେଟ୍ ରହିଲା। ଆପ୍ତ ବନ୍ଧୁନା ଭୂତ ଆପ୍ତ ଋଣ ତୃଣା ଭୂତ ଦେବର୍ଷୀ ଭୂତ ଆପ୍ତ ବନ୍ଧୁବାନ୍ଧବ ଋଣା ମନୁଷ୍ୟମାନଙ୍କ ପାଇଁ ସେପାରେଟ୍ ରହିଲା, ତାଙ୍କ ପାଇଁ ସେପାରେଟ୍ ଆମର ଋଣ ରହିଛି, ସେପାରେଟ୍ଲି ଶୁଝିବାକୁ ପଡ଼ିବ ମନୁଷ୍ୟମାନଙ୍କର, ଏବଂ ପିତାମାତାଙ୍କ ସେପାରେଟ୍, ସେମାନେ ଆମକୁ ସ୍ପେଶାଲ୍ କେୟାର୍ ନେଇଛନ୍ତି ପିତାମାତା। ତେଣୁ ଏହିଭଳି ଭାବରେ 6 ଋଣରେ ଆମେ ଋଣୀ ହେଇକି ରହିଛେ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ରହିବ ଋଣ ଶୁଝିବା ପାଇଁ, ଯେତେ ଚେଷ୍ଟା କଲେ ମଧ୍ୟ ଶୁଝି ହେବ ନାହିଁ। ଏସବୁ ଏହି ସମ୍ବନ୍ଧରେ ବହୁତ ଶ୍ଳୋକ ରହିଛନ୍ତି, ଆମେ ଏତେ କହିବା ନାହିଁ, 31 ସ୍କନ୍ଧ 29 ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି। ଯାହା ବି ହେଉ, ଆମେ ଚେଷ୍ଟା କଲେ ମଧ୍ୟ କରିପାରିବା ନାହିଁ, କିନ୍ତୁ ଆମେ ଯଦି ଆପ୍ଲିକେସନ୍ ଗୋଟେ ଦେବା, ସରକାର ଟିକେ ଋଣ ଛାଡ଼ କରନ୍ତୁ, ଋଣ ଛାଡ଼ ଗୋଟେ କରନ୍ତୁ, ଆପ୍ଲିକେସନ୍ ଦେବା, ଭଗବାନ ସାଙ୍କ୍ସନ୍ କରିଦେବେ, କହିବେ ଠିକ୍ ଅଛି ଋଣ ଛାଡ଼ କରିଦେବି, ତୁ କାଲି ମୋର ଶରଣରେ ଯା, ଦେବଶ୍ରୀ ଭୂତାପ୍ତ ନୁଣା ପିତୃଣ ନ କିଙ୍କର ନାୟକ ଋଣୀ ଚରାଧନ କ'ଣ ସର୍ବାତ୍ମନା ଯ ଶରଣଂ ଶରଣ୍ୟମ୍, ଏଠି ସର୍ବାତ୍ମନା କହିଲା ଅଖିଳାତ୍ମନା, ସମସ୍ତଙ୍କର ଆତ୍ମା ଯେ ଭଗବାନ, ସର୍ବାତ୍ମନା ଯେ ଶରଣଂ ଶରଣ୍ୟମ୍, ସିଏ ସମସ୍ତଙ୍କୁ ଶରଣ ଦେଇପାରିବେ, ସେଇ ସର୍ବାତ୍ମନା ସେଇ ଭଗବାନ କୃଷ୍ଣ ଗତ ସିଏ ହେଉଛନ୍ତି ମୁକୁନ୍ଦ, ତାଙ୍କର ଯଦି ଆମେ ଶରଣରେ ଗଲେ ପରିହୃତ୍ୟ କଟ୍ୟମ୍, ସବୁ ଋଣ ଶୁଝିଗଲା, ଛାଡ଼ ହେଇଗଲା, ଋଣ ଛାଡ଼ ହେଇଗଲା, ଋଣ ରହିଲା ନାହିଁ, ବାକି ରହିଲା ନାହିଁ। ଏଇଟାକୁ ଉଦାହରଣ ଦେଇଛନ୍ତି ନାରଦ ମୁନି, ଉଦାହରଣ ଦେଇଛନ୍ତି 34 ସ୍କନ୍ଧ 31 ଅଧ୍ୟାୟରେ, କ'ଣ ସେଇଟା ନା ଯେଉଁ ରହିଛି ଆମର ଯେଉଁ ରହିଛି ଯଥାତର ମୂଳ ନିଷେଚନୀନ, ଉଦାହରଣ ଦେଲେ ନାରଦ ମୁନି ତା ପ୍ରଚେତାମାନଙ୍କୁ ଦେଲେ, ଏଇଟା ଯେମିତି ଆମେ ସକାଳୁ ଉଠିଲେ ଆମେ ଏଠି ବହୁତ ବାଡ଼ି ବଗିଚା ସବୁ ରହିଛି, ସକାଳୁ ପାଣି ଦିଆହେଉଛି, ଏଇଟା ଆମେ ସବୁ ବୁଝିପାରିବା। ଯଦି ମୂଳରେ ପାଣି ନ ଦିଆ ହେଲେ ଆମେ ସବୁ ଡାଳ ପତ୍ର ସବୁଥିରେ ଦେବାକୁ ପଡ଼ିବ, ସେପାରେଟ୍ଲି ଦେବାକୁ ପଡ଼ିଥାନ୍ତା, କ'ଣ ହେଇଥାନ୍ତା ଆମ ଅବସ୍ଥା। ମୁଁ ଏଇ ଗୋଟେ ଥରେ କଥା କହୁଥିଲି, ଏ କଥା ଭାଗବତଙ୍କୁ ଗୋଟେ ଶ୍ଳୋକ ସପ୍ତାହ କରୁଥିଲି, ସେଇଠି ସବୁ ବଡ଼ ବଡ଼ ଗଛ ସବୁ ରହିଛି, ନଡ଼ିଆ ଗଛ ସବୁ ରହିଛି, ମୁଁ ଦେଖା ମୁଁ ସେଇଠି ଗୋଟେ କଥାଟି ମୋ ପଏଣ୍ଟ ଆସିଲା ମୋ ମନକୁ, ମୁଁ କହିଲି ଯଦି ଏଇଟା ନ ହେଇଥାନ୍ତା ତାହେଲେ ଆମେ ଯିବାକୁ ପଡ଼ିଥାନ୍ତା ଉପରକୁ, ନଡ଼ିଆ ଗଛ ଚଢ଼ିକିରି ଉପରକୁ ଯାଇ ପାଣି ଦେଇଥାନ୍ତେ, ଯଦି ନଥାନ୍ତା ଏଇଟା ଭଗବାନ ବ୍ୟବସ୍ଥା ନ କରିଥାନ୍ତେ, ଚଢ଼ିକି ଯାଇ ପାଣି ଦେବାକୁ ପଡ଼ିଥାନ୍ତା। ସେଇଥିପାଇଁ ନାରଦ ମୁନି ଏଇଟା କହିଲେ, ଯଥା ତର ମୂଳ ନିଷେଚନୀନ, ବୃକ୍ଷର ମୂଳରେ ପାଣି ଦେଲେ ନିଷେଚନୀନ, ଜଳସେଚନ କଲେ ତୃପ୍ୟନ୍ତି ତା ସ୍କନ୍ଧ ଭୁଜ ଉପଶାଖା, ତାହାର ସ୍କନ୍ଧ ଭୁଜା ଶାଖା ଉପଶାଖା ସବୁକିଛି ପାଣି ପାଇଯିବେ। ଏଭଳି ଭଗବାନ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଯଥା ତର ମୂଳ ନିଷେଚନ ତୃପ୍ୟନ୍ତି ତା ଭୁଜ ଉପଶାଖା, ଏଇଟା ନାରଦ ମୁନି କହୁଛନ୍ତି ପ୍ରଚେତାମାନଙ୍କୁ, ଦଶ ଜଣ ପ୍ରଚେତା ଯାହାଙ୍କର ପୁତ୍ର ହେଇକି ଆସିବେ, ଦକ୍ଷ ଆସିବେ, ଯିଏକି ବ୍ରହ୍ମାଙ୍କର ପୁତ୍ର, ସେ ପୁଣି ଆଙ୍କର ପୁତ୍ର ହେଇକି ଆସିବେ, ସେ ଶରୀରକୁ ତ୍ୟାଗ କରିଦେବେ, କାରଣ ଶିବଜୀଙ୍କ ପ୍ରତି ଦ୍ରୋହ କରିଥିବାରୁ ତାଙ୍କର ଶିରଟି ଛେଦନ ହୋଇଯାଇଥିଲା, ଗୋଟେ ଛାଗର ଶିର ପ୍ରାପ୍ତ ହୋଇଥିଲେ, ଗୋଟେ ଛେଳିର ମୁଣ୍ଡ ପାଇଥିଲେ ସିଏ, ତେଣୁ ସେ ଶରୀରକୁ ତ୍ୟାଗ କରି ସେ ଆଙ୍କର ପୁତ୍ର ହେଇକି ଆସିବେ, ପ୍ରଚେତାମାନ ପୁତ୍ର ହେଇକି ଆସିବେ। ପ୍ରଚେତାମାନଙ୍କୁ ଯେତେବେଳେ କହୁଛନ୍ତି, ପ୍ରଚେତାମାନେ ନାରଦ ମୁନି କହିବେ, କହିନାହାନ୍ତି, ଭାବୁଛନ୍ତି ମନେ ମନେ ଯେ ଗଛର ମୂଳରେ ପାଣି ଦେଇକରି, ପ୍ରଭୁ ଗଛର ମୂଳରେ ପାଣି ଦେଇକରି ଡାଳ ବା ପତ୍ରରେ ପାଣି ଦେଲେ କିଛି ଅସୁବିଧା ଅଛି କି? ଲୋକମାନେ କହିବେ ଏଇଟା, ଗୋଟିଏ କଥା କହିଲେ ମାନେ ହଜାର ପ୍ରଶ୍ନ ପଚାରିବେ, ତା'ର ତତ୍ତ୍ୱକୁ ବୁଝିବା ପାଇଁ ଚେଷ୍ଟା କରିବେନି, ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିବେ, ବିଭିନ୍ନ ପ୍ରକାର ଇଏ କରିବେ, ଏଇ ପ୍ରଶ୍ନ ଆସିବ, ନ୍ୟାଚୁରାଲ ପ୍ରଶ୍ନ ଆସିବ, ନ୍ୟାଚୁରାଲ ପ୍ରଶ୍ନ ଆସିବ, ଡାଳରେ ଦେଲେ କ'ଣ ଅସୁବିଧା ଅଛି? ଏମିତି ତୁଳସୀରେ ଆମେ ପାଣି ଦେଉଛେ, ମୂଳରେ ପାଣି ଦେଇକି ପୁଣି ଡାଳରେ ଦେଉଛେ, ଉପରେ ଦେଉଛେ, କେତେଜଣ ଦିଅନ୍ତି, ମୋତେ ଉପରେ ଦିଅନ୍ତି, ଉପରେ ଦେଲେ କ'ଣ କିଛି ଅସୁବିଧା ଅଛି? ଗଛରେ କିଛି ଅସୁବିଧା ହେବ? ତେଣୁକରି ନେକ୍ସଟ ଉଦାହରଣ ଦିଆଗଲା, ନେକ୍ସଟ ଉଦାହରଣ ଦିଆଗଲା, କ'ଣ? ପ୍ରାଣ ପହାରାଚ ଯଥେନ୍ଦ୍ରିୟାଣ ତଥେବା ସର୍ବାହରଣ ଅଚ୍ୟୁତେଜା। ଆମେ ଯେତେବେଳେ ଖାଦ୍ୟ ଖାଉଛେ, ଆମେ ମୁଖ ମାଧ୍ୟମରେ ପାକସ୍ଥଳୀକୁ ଯାଉଛୁ, ପାକସ୍ଥଳୀକୁ ଗଲେ ସବୁ ଶରୀର ସବୁ ଅଙ୍ଗ ପ୍ରତ୍ୟଙ୍ଗ ଖାଦ୍ୟ ପାଉଛନ୍ତି। ଆମେ କହିବା ପାକସ୍ଥଳୀକୁ ଦେବା ସହିତ ଟିକେ ଆଖିକି ଦେବା, ତାକୁ ସେପାରେଟ୍ ଦେବା, ଆଖିକି ଦେଲେ ଆଖିକି ନଷ୍ଟ ହୋଇଯିବ, କାନ ଗୋବର କିଛି ପକାଇଦେବା କାନଟି ନଷ୍ଟ ହୋଇଯିବ, ଏଇଭଳି ଭାବରେ କଥା। ସେଇଥିପାଇଁ ଏଇ ଉଦାହରଣଟି ଦେଲେ, ଲୋକମାନେ ବୁଝିପାରନ୍ତି ନାହିଁ ସେଇଟା, ସେଥିପାଇଁ ଏ ଉଦାହରଣଟି ଦେଲେ। ତେଣୁ ଭଗବାନଙ୍କ ଶରଣରେ ଗଲେ ଗତ ମୁକୁନ୍ଦ ପରିଣୃତ୍ୟ କର୍ତ୍ତମ୍, ଭଗବାନଙ୍କ ସେବାରେ ରହିଲା ମାନେ ଆଉ କିଛି କର୍ତ୍ତବ୍ୟ ବାକି ରହିଲା ନାହିଁ, ଏ କଥା କହୁଛନ୍ତି ଉଦ୍ଧବ କହୁଛନ୍ତି। ତମେ ତାଙ୍କର ପୁତ୍ର, ସିଏ ତମର ପୁତ୍ର ହିସାବରେ ରହିଛନ୍ତି, ତମର ଆଉ କ'ଣ କର୍ତ୍ତବ୍ୟ ରହିଲା? ଅବଶିଷ୍ଟ ଆଉ କ'ଣ ରହିଲା ତାଙ୍କର? କେଉଁଟା 30-31 ନା 32-33? ହଁ, ତେଣୁ ଏଠି କୁହାଗଲେ ନନ୍ଦ ମହାରାଜ ଆପଣାଦର କି କରଣୀୟ, ଆଉ କ'ଣ ରହିଲା ବାକି? ତୁ ଶବ୍ଦ କାହିଁକି ଲାଗିଲା? ତୁ ଶବ୍ଦ ଏଠି ରହିଲା ନା 32-33ରେ? ଯସ୍ମିନ୍ ଜନ ପ୍ରାଣ ବିୟୋଗ କାଳେ ପରାଙ୍ଗତି ତସ୍ମିନ୍ ନାରାୟଣ ଭବ କିଂ ବା ଅବଶିଷ୍ଟମ ଯୁବୟ ସ୍ୱକୃତମ। ତୁ ଶବ୍ଦ ଗୋଟେ ରହିଛି, ଯସ୍ମିନ୍ ଜନ ପ୍ରାଣ ବିୟୋଗ କାଳେ କ୍ଷଣ ସମାବେଶ ମନୋ ଅବିଶୁଦ୍ଧମ ନିହର୍ତ୍ତ କର୍ମା ସ୍ୱମାସ ଜାତି ପରାଙ୍ଗତି ବ୍ରହ୍ମ ମୟୂର୍କ ବର୍ଣ୍ଣ ତସ୍ମିନ୍ ଭବନ୍ତି ଅଖିଳାତ୍ମ ହେତୁ ନାରାୟଣ କାରଣ ମୃତ୍ୟୁ ମୃତ୍ୟୁ ଭାବଂ ବିଧନ୍ତା ନିତରାଂ ମହାତ୍ମନ୍ କିମ୍ବା ଅବଶିଷ୍ଟଂ ଯୁବୟୋସ୍ୱ କୃତ୍ୟମ୍। ଏ ତ ତୁ ଶବ୍ଦ ନାହିଁ, ତୁ ଶବ୍ଦ କାହିଁ କୁହାଗଲା? ଯାହା ହଉ, ସେ କହିଛନ୍ତି ଆଉ କ'ଣ ଅବଶିଷ୍ଟ ରହିବ? ପରାଙ୍ଗତି ବ୍ରହ୍ମମୟ ନାରାୟଣ କାରଣ ମୃତ୍ୟୁ ମୃତ୍ୟୁ ଭାବଂ ବିଧତାଂ ନିତରାଂ ମହାତ୍ମନ୍ କିମ୍ବା ଅବଶିଷ୍ଟମ୍, ଆଉ କ'ଣ ଅବଶିଷ୍ଟ ତାଙ୍କ ରହିବ? ଜୀବସ୍ୱ କୃତମ୍, ତୁ ଶବ୍ଦ ମୁଁ ପାଉନି, କେଉଁଠି ଥିବ? ଯାହା ବି ହଉ, ଏଠି ଆମର ସନାତନ ଗୋସ୍ୱାମୀ ଶ୍ରୀଧର ସ୍ୱାମୀ କହୁଛନ୍ତି ତାଙ୍କ ଭାଷାରେ, ନନୁ ସୃଷ୍ଟିଆଦି କର୍ମ ଆବେଶାନ ମନୁଷ୍ୟାଦି ଜନ୍ମ ଦର୍ଶନାଚ ତସ୍ୟ ଅନ୍ୟଭ୍ୟ କୋ ବିଶେଷ ଇତି ଆଶଙ୍କା। ଯଦି କହିବେ ଯେ ସୃଷ୍ଟିଆଦି କର୍ମ ଆବେଶାନ ମନୁଷ୍ୟାଦି ଜନ୍ମ ଦର୍ଶନାତ୍, ସୃଷ୍ଟିଆଦି ଯେଉଁ କର୍ମ ରହିଛି ଏଇଟାରେ ତା ଦେହରେ ମନୁଷ୍ୟାଦି ବିଭିନ୍ନ ପ୍ରକାର ଜନ୍ମ ହେଉଛି, ଅନ୍ୟଭ୍ୟ କୋ ବିଶେଷ, ତେଣୁ ଅନ୍ୟମାନଙ୍କଠାରୁ କ'ଣ ତାଙ୍କର ବିଶେଷତା ରହିଲା? ଏ ଆଶଙ୍କାରେ ଏଇ ଶ୍ଳୋକଟି କୁହାଯାଏ। ଆ ପୂର୍ବ ଶ୍ଳୋକ ଯେଉଁ ରହିଛି ନା 31 ଶ୍ଳୋକ, ସେଇ ଶ୍ଳୋକ ଅନୁସାରେ ଏଇଟା କୁହାଯାଇଛି। ଶ୍ଳୋକର ଏଇଟା ହେଉଛି ଇଏ, ଏତୌ ହି ବିଶ୍ୱସ୍ୟ ତ ବିଜ ଯୋନି ରାମ ମୁକୁନ୍ଦ ପୁରୁଷ ପ୍ରଧାନ ଅନ୍ୟଭୂତେଷୁ ବିଲକ୍ଷଣସ୍ୟ ଜ୍ଞାନସ୍ୟ ଚେଷାତ ଇମ ପୁରାଣ। ଏଇ ଶ୍ଳୋକ ପରେ ଏଇଟା କାହିଁକି କହିଲେ ନା, କାରଣ ହେଉଛି ଏଇଟା, ସୃଷ୍ଟିଆଦି କର୍ମ ଅବସାନ ମନୁଷ୍ୟାଦି ଜନ୍ମ ଦର୍ଶନ, ବିଭିନ୍ନ ପ୍ରକାର ମନୁଷ୍ୟ ଇତ୍ୟାଦି ଜନ୍ମ ସୃଷ୍ଟି ହେଉଛି, 84 ପ୍ରକାର ଜନ୍ମ ହେଉଛି, ମନୁଷ୍ୟମାନଙ୍କ ଠାରୁ କ'ଣ ସେ ଅନ୍ୟମାନଙ୍କ ଠାରୁ କ'ଣ ବିଶେଷତା ରହିଲା ମନୁଷ୍ୟ ଜନ୍ମରେ? ନାଇଁ, ସେଥିପାଇଁ ଏ ଶ୍ଳୋକଟି କୁହାଗଲା। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ତାଦୃଶ ଈଶ୍ୱରେ ଚ ତସ୍ମିନ୍ କଥଞ୍ଚିତ୍ କଦାଚିତ୍ ବଳାତ୍ କିଞ୍ଚିନ୍ ମନ ପ୍ରବେଶାନ୍ ଅପି ସର୍ବସ୍ୱ କୃତାର୍ଥତା ସାତ୍ ଭବତା। ସେ ଯେଉଁ ତାଦୃଶ ଈଶ୍ୱର, ଯେଉଁ କୃଷ୍ଣ ବଳରାମ କଥା ତୁମେ ଚିନ୍ତା କରୁଛ, ସେ ହେଉଛନ୍ତି ଭଗବାନ। ସେଇ ଈଶ୍ୱରଙ୍କ ପ୍ରତି ତସ୍ମିନ୍ କଥଞ୍ଚିତ୍, କଥଞ୍ଚିତ୍ କହିଲେ କଥନ କେତେବେଳେ ହେଲେ, କଥଞ୍ଚିତ୍ ବା କଦାଚିତ୍, କଥଞ୍ଚିତ୍ କଦାଚିତ୍, ଯେକୌଣସି ସମୟରେ ବା ଯେକୌଣସି ଉପାୟରେ ହେଉନା କାହିଁକି, ବଳା ଜବରଦସ୍ତି କରିକି ମଧ୍ୟ ଯଦି କିଞ୍ଚିନ୍ ମନ ପ୍ରବେଶାନ୍, ମନଟା ଚାହୁଁନି କିନ୍ତୁ ଜବରଦସ୍ତି ମନକୁ ଲଗେଇବା, ଜବରଦସ୍ତି ମନକୁ ଲଗେଇଲେ ମଧ୍ୟ ଅଭି ସର୍ବସ୍ୱ କୃତାର୍ଥ, ସେତେବେଳେ ମଧ୍ୟ ଜଣେ କୃତାର୍ଥ ହୋଇଯିବ। ଯେକୌଣସି ଉପାୟରେ ମନଟାକୁ କୃଷ୍ଣରେ ଲଗେଇବେ ତାହେଲେ ସେ କୃତାର୍ଥ ହୋଇଯିବ। ଭବତା ସେ ସହଜ ସନ୍ତତ ଭାବ, ଆଉ ତୁମର ତ ସହଜ ଭାବ ରହିଛି ତାଙ୍କ ପ୍ରତି, ବିଶେଷେଣ କୃତାର୍ଥତା କିଂ ବନ୍ୟତି, ତୁମେ ଖାଲି କୃତାର୍ଥ ହୋଇନ, ବିଶେଷ ଭାବରେ କୃତାର୍ଥ ହୋଇଛ, ସବୁକିଛି ତୁମେ ପ୍ରାପ୍ତ ହୋଇଯାଇଛ, କୃତାର୍ଥ କରି ସବୁକିଛି ପ୍ରାପ୍ତ ହୋଇଯାଇଛ। ତେଣୁ ଏଇଭଳି ଭାବରେ ଇଏ ସବୁ ବର୍ତ୍ତମାନ ଭଗବାନଙ୍କୁ କହିନାହାନ୍ତି, ଭଗବାନଙ୍କ ସନ୍ଦେଶ ଦେବେ, ସନ୍ଦେଶ ଦେବେ ବର୍ତ୍ତମାନ। ଆମର ଆଜି ଆମେ ଆଉ ଗୋଟେ ସନ୍ଦେଶ ଦେବା ଆପଣମାନଙ୍କୁ, ଯେ ଆଜି ଆମର ସଞ୍ଜୀବ ପ୍ରଭୁ ତାଙ୍କର ଝିଅର ଜନ୍ମତିଥି ଉପଲକ୍ଷେ ଆଜି ସେ ପ୍ରସାଦ ବ୍ୟବସ୍ଥା କରିଛନ୍ତି। ସକାଳେ ଟିଫିନ୍ ଦିଆହେବ, ଖରାବେଳେ ଲଞ୍ଚ ଦିଆହେବ, ରାତିରେ ଡିନର ଦିଆହେବ। ତେଣୁ ଆଉ ଗୋଟେ ବୋଲିବା ନାଇଁ କି ସାର୍, ନାଇଁ ତ କ'ଣ କରିଦେଇଥିବା, ଟିକେ ସମୟ ଅଛି, ପାଞ୍ଚ ମିନିଟ୍ କାହିଁକି ଛାଡ଼ିବା। ଚଉତିରିଶ ଶ୍ଳୋକରେ କୁହାଯାଉଛି, ଆଗମିଷ୍ୟତି ଅଧିକେଣ କାଳୀନ ବ୍ରଜମଚ୍ୟୁତ ପ୍ରିୟଂ ବିଧାସ୍ୟତେ ପିତୋର ଭଗବାନ ସତତାନ ପତି। ଏଇଠି ସନ୍ଦେଶ ଦେଲେ କ'ଣ ସନ୍ଦେଶ, ଏଇଠି କହିଲେ ଆଗରୁ ଯାହା କହିଲେ ସେ ଖାଲି ସାନ୍ତ୍ୱନା ଦେଉଛନ୍ତି, ସେ କ୍ରନ୍ଦନ କରୁଛନ୍ତି, ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି, ତୁମେ କେତେ ଉନ୍ନତ ସ୍ତରର କାହିଁକି କ୍ରନ୍ଦନ କରୁଛ, ଆସିବେ ସିଏ ଏଇ ଏଇଠି କହିଲେ, ଏଇ ଶ୍ଳୋକରେ କହିବେ। କାରଣ ତାଙ୍କର ଯେଉଁ ରହିଛି ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯେଉଁ କି ତାଙ୍କର ଯେଉଁ ରହିଛି ସ୍ଥିତି ଦେଖିକରି ଉଦ୍ଧବ କୃତ୍ୟକୃତ୍ୟ ହୋଇଯାଉଛନ୍ତି। ଆଜି ତାଙ୍କର କେତେ ଭାଗ୍ୟ, ଆଜି ଏଭଳି ମହାନ ବ୍ୟକ୍ତିଙ୍କର ସେ ଦର୍ଶନ କଲେ, ସଙ୍ଗଲାଭ କଲେ, କୃଷ୍ଣଙ୍କୁ ଧନ୍ୟବାଦ ଅର୍ପଣ କରୁଛନ୍ତି, କୃଷ୍ଣ ଆଜି ମୋତେ ପଠେଇଥିଲେ, ମୋର ଭାଗ୍ୟ ହେଲା, ଆଠୁ ଆହୁରି ଭାଗ୍ୟ ଆସିବ ତାଙ୍କ ତା ପର ଅଧ୍ୟାୟରେ କୁହାଯିବ। କିନ୍ତୁ କୃଷ୍ଣ ଯେଉଁ ସନ୍ଦେଶ ଦେଇଥିଲେ ସେଇଟା କହିନଥିଲେ, ଆଗେ ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି, ଏବେ ସାନ୍ତ୍ୱନା ଦେଉଛନ୍ତି, ତୁମେ କେତେ ଭାଗ୍ୟ, ଏସବୁ କଥା କହୁଛନ୍ତି। ବର୍ତ୍ତମାନ କହେ ଆଗମିଷ୍ୟତି ଅଧିକେଣ, ଆଗମିଷ୍ୟତି ଏଠି କୁହାଗଲା ଚଉତିରିଶ ଶ୍ଲୋକ, ଏଇଟା ଆମେ କହିବା ନା ପରେ କହିବା, ସମୟ ହୋଇଗଲା, କାଲି କହିବା, ତର୍ତ୍ତରେ କାହିଁ କହିବା, ଏଇଟା ବହୁତ ଭଗବାନଙ୍କ ସନ୍ଦେଶ, ସାଧାରଣ କଥା ନୁହଁ। ଆମେ ସାଧାରଣ ସନ୍ଦେଶ ଖାଇକି କେତେ ଆନନ୍ଦିତ ହେଉଛେ, ମିଠା ଯେଉଁ ରହିଛି ସନ୍ଦେଶ ସେ ଗୋଟେ ସନ୍ଦେଶ ନା, ମିଠା ସନ୍ଦେଶ ଖାଇକି ଆମେ ଏତେ ଆନନ୍ଦିତ ହେଉଛେ, ଆଉ ଭଗବାନଙ୍କ ସନ୍ଦେଶ କଥା କ'ଣ କହିବା, କେତେ ଆନନ୍ଦ ନ। ତେଣୁ ଆମର ସମୟ ହୋଇଯାଇଛି, ଆମେ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବିତ ଗୌରଭକୁନ୍ଦ କି, ନିତାଇ ଗୌର ପ୍ରମାନନ୍ଦୀ। ତମର କିଛି ସନ୍ଦେଶ ନାହିଁ ତ?